ॐ नमो भगवते वासुदेवाय। श्रीमद् भगवद गीता प्रथम अध्याय श्लोक 23। ତେଣୁ ଏ ଅର୍ଜୁନଙ୍କର କଥା ଚାଲିଛି ଅର୍ଜୁନଙ୍କ କଥା ଚାଲିଛି। ସୈନ୍ୟ ଉଭୟ ମଧ୍ୟ ରଥମ ତା ପାଇଁ ଅର୍ଥିତ ଗତକାଲି ଥିଲେ ତ ତାପରେ ଶ୍ଲୋକ ହେଉଛି ଏଇଟା 21-22 ଦୁଇଟି ଶ୍ଲୋକ ଗତକାଲି ଥିଲେ, ପୁଣି ଆଜି ଆମେ 23 ନମ୍ବର ଶ୍ଲୋକ ପାଠ କରିବା। ଯସ୍ୟମାନାନ୍ ଅବକ୍ଷେୟମ୍ ଯ ଏତତ୍ର ସମାଗତଃ ଧାତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧେ ଯୁଦ୍ଧେ ପ୍ରିୟ ଚିକିତ୍ସକ। ତେଣୁ ଶବ୍ଦାନୁବାଦ, ଯସ୍ୟମାନାନ୍ ଯେଉଁମାନେ ଯୁଦ୍ଧ କରିବାକୁ ଇଚ୍ଛୁକ, ଅବେକ୍ଷେ ମୋତେ ଦେଖିବାକୁ ଦିଅନ୍ତୁ, ଅହଂ ମୁଁ ଯେ ଏତେ ଯେଉଁମାନେ ଅତ୍ର ଏଠାରେ ସମାଗତ ସମବେତ ହୋଇଛନ୍ତି, ଧାର୍ତରାଷ୍ଟ୍ରସ୍ୟ ଧୃତରାଷ୍ଟ୍ରଙ୍କ ପୁତ୍ର, ଦୁର୍ବୁଦ୍ଧେ ଦୁର୍ବୁଦ୍ଧି ଯୁଦ୍ଧେ ଯୁଦ୍ଧରେ ପ୍ରିୟ ଶୁଭ ଚିକିତ୍ସକ ଆକାଂକ୍ଷା। ପ୍ରକରଣବାଦ ସୁଶ୍ରୀମଦ ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଇଂରାଜୀରେ ଏବଂ ସୁଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜଙ୍କର ଓଡ଼ିଆରେ। କେଉଁମାନେ ଦୁର୍ବୁଦ୍ଧି ଧୃତରାଷ୍ଟ୍ରଙ୍କ ପୁତ୍ରଙ୍କର ଶୁଭାକାଂକ୍ଷୀ ସାଜି ଏଠାକୁ ଯୁଦ୍ଧ କରିବାକୁ ଆସିଛନ୍ତି, ସେମାନେ ମୋତେ ଦେଖିବାକୁ ଦିଅନ୍ତୁ। ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଏହା ଏକ ଉନ୍ମୁକ୍ତ ରହସ୍ୟ ଯେ ଦୁର୍ଯ୍ୟୋଧନ ତାର ପିତା ଧୃତରାଷ୍ଟ୍ରଙ୍କ ସହ କୁପରାମର୍ଶ କରି ପାଣ୍ଡବମାନଙ୍କ ରାଜ୍ୟକୁ ଜବରଦସ୍ତି ଦଖଲ କରିବାକୁ ଇଚ୍ଛା କରୁଥିଲା। ତେଣୁ ଯେଉଁମାନେ ଦୁର୍ଯ୍ୟୋଧନଙ୍କ ପକ୍ଷରୁ ଯୋଗ ଦେଇଥିଲେ ସେମାନେ ନିଶ୍ଚୟ ସମସ୍ତେ ଏକ ପ୍ରକୃତି ବିଶିଷ୍ଟ ହୋଇଥିବେ। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ଦେଖି ସେମାନେ ସବୁ କିଏ ଜାଣିବା ପାଇଁ ଅର୍ଜୁନ ଇଚ୍ଛା କଲେ, କିନ୍ତୁ ସେମାନଙ୍କ ସହ ସନ୍ଧି ପ୍ରସ୍ତାବ କରିବାର ଇଚ୍ଛା ତାଙ୍କର ନଥିଲା। ତାଙ୍କର ଦେଖିବାର ଉଦ୍ଦେଶ୍ୟ ହେଲା ଯେ ଅପର ପକ୍ଷକୁ ଦେଖି ମନେ ମନେ ଟିକିଏ କଳ୍ପନା କରିନେବେ ସେମାନଙ୍କର ବଳ କେତେ। ଯଦିଓ ସେ ଏକଥା ଭଲ ରକମ ଜାଣିଥିଲେ ଯେ ତାଙ୍କ ପକ୍ଷର ବିଜୟ ସୁନିଶ୍ଚିତ, କାରଣ କୃଷ୍ଣ ତାଙ୍କ ପକ୍ଷରେ ଅଛନ୍ତି, ତଥାପି ସେ ଯୁଦ୍ଧ କ୍ଷେତ୍ରରେ ଅପର ପକ୍ଷର ସୈନ୍ୟବଳ କଳନା କରିବାକୁ ଇଚ୍ଛା କଲେ। ନମଃ ଇଷ୍ଟପାଦାୟ କୃଷ୍ଣ ପ୍ରେଷ୍ଠାୟ ଭୂତଳେ ଶ୍ରୀମତେ ଭକ୍ତିସ୍ୱରୂପ ଦାନ୍ତ ସ୍ୱାମୀ ନାମିନୀ ନମଃ ସଦ୍ଭକ୍ତ ମଣି ମଣିପୁର ଉଦ୍ଭବାୟ ଚ ପ୍ରଭୁପାଦ ରସଦ୍ବାଣୀ ପ୍ରଚାର ନିରତାୟ ଏତେ ହରେ କୃଷ୍ଣ। ଆଜି ଆମେ ଏ ଭଗବତ ଗୀତା ପ୍ରଥମ ଅଧ୍ୟାୟ ଶ୍ଲୋକ 23 ଉପରେ ଆଲୋଚନା କରିବା। ଆମର ସବୁ ଇସ୍କନ ଯେତେ କେନ୍ଦ୍ର ଅଛି ସବୁଠାରେ ସକାଳେ ଭାଗବତମ୍, ସନ୍ଧ୍ୟାବେଳେ ଭଗବତ ଗୀତା ପାଠ କରାଯାଏ। ତେଣୁ ଆମର ଛୋଟ ସେଣ୍ଟର ଏଥିରେ ଠିକ୍ ଭାବରେ ନିୟମିତ ଭାବରେ ସବୁ ହୋଇପାରେ ନାହିଁ, ଯାହା ବି ହେଉ ଆମକୁ ସୁଯୋଗ ମିଳିଲା ଆମେ ପୁଣି ଏଇ ଭଗବତ ଗୀତା ରେଗୁଲାରଲି କହିବା। ତେଣୁ ଭଗବତ ଗୀତା ଯେଉଁ ରହୁଛି ଇଏ ହେଉଛି ଯେ ଭଗବତ ଗୀତା ପ୍ରକୃତରେ ଇଏ ହେଉଛି ମହାଭାରତର ଗୋଟିଏ ଅଂଶ। ମହାଭାରତ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରି ଅନ୍ତିମରେ ବେଦାନ୍ତ ସୂତ୍ରକୁ ରଚନା କଲେ, ସବୁ ଜ୍ଞାନକୁ ସୂତ୍ର ଆକାରରେ ବର୍ଣ୍ଣନା କରିଗଲେ। ବେଦାନ୍ତ ସୂତ୍ର 555 ସୂତ୍ର ରହିଛନ୍ତି, ତେଣୁ ସବୁ କରିସାରିଲା ପରେ ସେ ଚିନ୍ତା କରୁଛନ୍ତି ଯେ ଯେଉଁମାନେ ଉନ୍ନତ ଶ୍ରେଣୀର ନୁହନ୍ତି ସେମାନେ ଏ ବେଦକୁ ପାଠ କରିପାରିବେ ନାହିଁ। ସ୍ତ୍ରୀ ଶୂଦ୍ର ଦ୍ୱିଜବନ୍ଧୁନା ତ୍ରୟୀନ ଶ୍ରୁତି ଗୋଚରା, ଏ ଭାଗବତ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ସ୍ତ୍ରୀ ଲୋକମାନେ ଶୂଦ୍ରମାନେ ଯେଉଁମାନଙ୍କର କ'ଣ ତମଗୁଣର ପ୍ରାଧାନ୍ୟ ରହିଛି, ଦ୍ୱିଜବନ୍ଧୁ ଯଦିଓ ଉନ୍ନତ କୂଳରେ ସେମାନେ ଯାହା କହିଛନ୍ତି କିନ୍ତୁ ସେ ଉନ୍ନତ କୂଳର ଗୁଣ ତାଙ୍କ ପାଖରେ ନାହିଁ। ସ୍ତ୍ରୀ ଶୂଦ୍ର ଦ୍ୱିଜବନ୍ଧୁ ତ୍ରୟୀ ଏମାନେ ଏ ବେଦକୁ ସେମାନେ ବୁଝିପାରିବେ ନାହିଁ, ସେମାନେ ଅଧ୍ୟୟନ କରିବାର ତାଙ୍କର ଯୋଗ୍ୟତା ନାହିଁ। ତେଣୁ ବ୍ୟାସଦେବ ତାଙ୍କ ପାଇଁ କୃପା କରି ଏ ମହାଭାରତ ରଚନା କଲେ। इति भारतमाख्यानं कृपया मुनिना कृतं। कृपा करी मुनि कहले व्यासदेव ये महाभारत रचना कले। तेणु ये महाभारत रे माने महाभारत रे बहुत श्लोक रही महाभारत जो महाभारत समस्त शास्त्र सार जिस महाभारत रही महाभारत जो रचना कराला व्यासदेव चिंता करते किए जे मुझे डाकबी किए जे लिखे महाभारत कथा आसे तेणु गणेश जी क्षिप्र लेखक हिसाब से बछागला गणेश जी आसी से लिखिले सब जहाँ व्यासदेव कहले से सब लिखिले। तेणु गणेश जी गोटे कंडीशन कले सर्त कले जे मोर लेखनी के बंद हम ना जदि बंद हम मुझे लिखी ना तेणु व्यासदेव कहले आप लेखनी बंद करेंगे ना लेखनी चलती किंतु लिखा पूर्व गोटे चिंता करेंगे कौन लिखुंट तार अर्थ बुझे तेणु क्या व्यासदेव ये सब तरह सब कथा श्लोक सब अच्छी या बुझापी गणेश जी को समय लगेगा क्या कूट कूट बहुत जटिल कथा सब रही कूट क्या कहुए भागवत महाभारत में 18,800 कूट अच्छी 18,800 कूट तेणु ताकू जो सी चिंता कर कौन आर अर्थ कहपे कि प्रतिश्लोक प्रति अक्षर नाना अर्थ कहे कहुए तेणु चिंता करा बेले व्यासदेव अन्य सब श्लोक सब रचना कर मन मान चिंता कर सब डाक भाव सब 60,00,000 श्लोक से रचना कले 60,00,000 तीन वर्ष लगता है तेणु 60,00,000 श्लोक 30,00,000 श्लोक आस देवता मैंने कहे आज्ञा सब खाली मान मान देवे आम किसी देवे ना तेणु अधा दिगला से मैंने बहुत उन्नत स्तर ना देवता मैंने तेणु 30,00,000 श्लोक दिगला तापर खबर मिलगला पितृलोकर पितृलोक जो मैंने अच्छा पितृणाम अर्जमा चाष्मी भगवदगीता दशम अध्याय भगवान विभूति जुगे कही पितृमान भितर श्रेष्ठ होती अर्जमा राजा तेणु सी आसे कह आम किसी दिं आज्ञा 15,00,000 श्लोक दिगला तापर गंधर्व मैंने आसिले कार्य हूँ सब गीत गायन करेंगे सब करेंगे तुम तो सिनेमा गीत गायन करेंगे ना भगवान को सम्बन्धी गुणगान करेंगे तेणु महाभारत सब बहुत कथा रही गायन करहब छंद ताल लय सब प्रकार रही विभिन्न प्रकार छंद रही सातटी छंद रही तेणु से छंदर सब रचना करेणु ताक दिगला 14,00,000 श्लोक तेणु आउ गोटे लक्ष श्लोक रहा मानव मानक रखाला गोटे लक्ष श्लोक भगवदगीतार प्रति अध्याय अंतिम देखिए सीटे लिखा इति श्रीमद श्री महाभारत शतसहस्रा संहिताया वयासख्या विष्ण पर्वाणी श्री कृष्ण अर्जुन संवाद ये सब कहीं अमुक अध्याय नाम अच्छे तेणु ये महाभारत 18 पर्व रही आदि पर्व आरंभ होमती व्यासदेव जन्म है ये सब कथा आदि पर्व वर्णना कर तेणु ये भाव में भीष्म पर्व जो आसला भीष्म पर्व कौन ना भीष्म जो होते 18 महाभारत युद्ध 10 भीष्म अधिनायक होते तेनालीटा भीष्म पर्व बोली कहुए तेणु ये भीष्म पर्वर 25-42 ये 18 अध्याय भगवदगीता कहगला 700 श्लोक ये भगवदगीतार यो महाभारत भीष्म पर्वर ये 18 अध्याय वर्णना कर 25-42 तेणु ये समस्त वेदर सब रही वेदर महात्मा भगवदगीतार महात्मा सब रही समस्त वेदर सार हो सर्वोपनिषद गाव समस्त उपनिषद को गाव जदि गाई सहित तुलना कर दुग्धा गोपाल नंदन ये दुँचान किए गोपाल नंदन भगवान कृष्ण स्वयं दुँचान एवं पार्थ वर्षा गाई दुहे जन वर्षार आवश्यकता रही तेणु से वर्षा किए ना ये होती अर्जुन पार्थ ये अर्जुन के विषय में शुणा प्रथम अध्याय अर्जुन को लेक्चर रही अर्जुन प्रवचन रही भगवान से प्रथम शिक्षा दे अर्जुन को प्रवचन रही इटा कि अर्जुन विषाद योग अर्जुन को विषाद ही ना ଏ ପର୍ଯ୍ୟନ୍ତ ହେଇନି। ଏ ଯେଉଁ କହିଲେ ଶ୍ରେଣୀ ଉଭୟ ମତେ ପ୍ରଥମ ସ୍ଥା ପାଇଁ ଅଚ୍ୟୁତ ଯେଉଁ କହିଲେ ଏ ପର୍ଯ୍ୟନ୍ତ ତାଙ୍କର ବିଷାଦ ହେଇନଥିଲା। ଯେତେବେଳେ ଭଗବାନ ନେଇକି ରଖିଦେବେ ସେତେବେଳେ ଆସିବ ତାଙ୍କ ବିଷାଦ ଆସିବ। କାହିଁକି ନା ଭଗବାନ ଚାହାନ୍ତି ଅର୍ଜୁନ ବିଷାଦଗ୍ରସ୍ତ ହୁଅନ୍ତୁ। ତେଣୁ ଏଇ ଯେଉଁ ଅର୍ଜୁନଙ୍କର କଥା ସବୁ ଆସିବ ଏ ବିଷାଦରେ କୁହାଯାଇଛି, ମୋହଗ୍ରସ୍ତରେ କୁହାଯାଇଛି। ତେଣୁ ଅନ୍ତିମରେ ଯେତେବେଳେ ଭଗବାନ ସବୁ ଜ୍ଞାନ ଦେଇସାରିବେ ସେତେବେଳେ ପଚାରିବେ ଅର୍ଜୁନ ତୁମର ଠିକ୍ ଭାବରେ ଶୁଣିଲ ତ ଏବଂ ତୁମର ମୋହ ଦୂର ହେଲା ତ। ତେଣୁ ସେଠି ଅର୍ଜୁନ କହିବେ ପ୍ରଭୁ ମୋର ବର୍ତ୍ତମାନ ମୋହ ଦୂର ହୋଇଯାଇଛି ଆପଣଙ୍କ କୃପାରୁ, ତେଣୁ ଆପଣ ମୋତେ ଆଉ କହିବା ଦରକାର ନାହିଁ ଯୁଦ୍ଧ କର ବୋଲି, ମୁଁ ଯୁଦ୍ଧ କରିବି କରିସିଏ ବଚନ ତବ। ତେଣୁ ଏଇଭଳି ଭାବରେ ଏ ପ୍ରଥମ ଅଧ୍ୟାୟରେ ଅର୍ଜୁନ ବିଷାଦ ଯୋଗ ଏପର୍ଯ୍ୟନ୍ତ ହେଇନାହିଁ। ଆ ପୂର୍ବରୁ ଯେଉଁ ଶୁଣିଲେ ଧର୍ମକ୍ଷେତ୍ରୀ କୁରୁକ୍ଷେତ୍ରୀ ସମବେତା ଦୁଃସଭା ମାମକା ପାଣ୍ଡବା ସରିବ କି ମୋ ପୂର୍ବତ ସଂଜୟ ଧୃତରାଷ୍ଟ୍ର ପଚାରୁଛନ୍ତି ସଂଜୟକୁ, ସେ ହସ୍ତିନାପୁରରେ ରହିଛନ୍ତି, ଯୁଦ୍ଧ ହେଉଛି କୁରୁକ୍ଷେତ୍ରରେ, କେତେ 150 ମାଇଲ୍ ନା କେତେ ଡିଷ୍ଟାନ୍ସ ରହିଛି। ତେଣୁ କାରଣ କେତେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ବ୍ୟାସଦେବ ଆସିଲେ ଧୃତରାଷ୍ଟ୍ରଙ୍କୁ ଚକ୍ଷୁ ପ୍ରଦାନ କରିବା ପାଇଁ ଚାହିଁଲେ ଦିବ୍ୟ ଚକ୍ଷୁ। କିନ୍ତୁ ଧୃତରାଷ୍ଟ୍ର କହିଲେ ମୁଁ ତ ଅନ୍ଧ ହୋଇକି ରହିଛି ଆଉ ଏ ସମୟରେ ମୋର ପୁତ୍ରମାନେ ବା ଯିଏ ବି ହୁଅନ୍ତୁ ମୃତ୍ୟୁବରଣ କରିବେ ସେସବୁ କାହିଁକି ମୁଁ ଆଖିରେ ଦେଖିବି। ଏ ମୋର ଯେଉଁ ସେକ୍ରେଟାରୀ ରହିଛନ୍ତି ସଚିବ ରହିଛନ୍ତି ସଞ୍ଜୟ, ତାଙ୍କୁ ସେ ଦିବ୍ୟଚକ୍ଷୁ ଦିଅନ୍ତୁ। ତେଣୁ ସଞ୍ଜୟ ଦିବ୍ୟଚକ୍ଷୁ ଭଗବତ ଅନ୍ତିମରେ ସଞ୍ଜୟ କହିବେ ସେ କଥା, ବ୍ୟାସ ପ୍ରସାଦାତ୍ ସୁତବାନ୍ ଏତଦ୍ ଗୁହ୍ୟମ୍ ଅହମ୍ ପରମ୍ ଯୋଗମ୍ ଯୋଗେଶ୍ୱରାତ୍ କୃଷ୍ଣ ସାକ୍ଷାତ କଥ୍ୟତ ସ୍ୱୟଂ। ଏଭଳି ତାଙ୍କୁ ଦିବ୍ୟଚକ୍ଷୁ ପ୍ରଦାନ କଲେ, ଦିବ୍ୟ କର୍ଣ୍ଣ ମଧ୍ୟ ପ୍ରଦାନ କଲେ, ଯାହାଫଳରେ କି ଅନ୍ତିମରେ ସଞ୍ଜୟ କହିବେ ବ୍ୟାସଦେବଙ୍କ କୃପାରୁ ମୁଁ ଏଇଟା ପ୍ରାପ୍ତ ହେଲି, ବ୍ୟାସ ପ୍ରସାଦାତ୍ ସୁସୁତବାନ୍ ମୁଁ ଏଇଟା ଶୁଣିଲି। ଭଗବାନଙ୍କୁ ଯେଉଁ କହିଲେ ଅର୍ଜୁନଙ୍କୁ ଯାହା କହୁଛନ୍ତି ସେଠି ଏସବୁ ଶୁଣିପାରୁଛନ୍ତି ଏବଂ ଦେଖି ମଧ୍ୟ ପାରୁଛନ୍ତି କିଭଳି ଭଗବାନ ଦେଖେଇବେ, ତାଙ୍କର ବିଶ୍ୱରୂପ ଦେଖେଇବେ, ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ସେ ଦେଖିବେ, ସେଇଟା ମଧ୍ୟ ସେ ଦେଖୁଛନ୍ତି, ଅର୍ଜୁନ ଦେଖୁଛନ୍ତି ଏବଂ ସଞ୍ଜୟ ମଧ୍ୟ ଦେଖୁଛନ୍ତି। ଆପଣଙ୍କର ବିଶେଷ ଭାବରେ ଥିଲା 13 ଆଉ 15 ଏଇ ଦୁଇଟି ଅଧ୍ୟାୟ ନା, ଆଚ୍ଛା ଯାହା ହେଉ ଆମେ ନହେଲେ ସଂକ୍ଷେପରେ କହିଦେବା, ଗୋଟେ ଗୋଟେ ଅଧ୍ୟାୟକୁ ସଂକ୍ଷେପରେ କହି ଆମେ 12 ଅଧ୍ୟାୟ ପର୍ଯ୍ୟନ୍ତ ପଳାଇବା, 13 ଅଧ୍ୟାୟରୁ ଗୋଟେ ଗୋଟେ ଶ୍ଳୋକ ଆରମ୍ଭ କରିବା। ତେଣୁ ଅର୍ଜୁନ ଏସବୁ ସଞ୍ଜୟ ଏଇଭଳି ଭାବରେ ଯେତେବେଳେ ଧୃତରାଷ୍ଟ୍ର କହିଲେ କ'ଣ କଲେ ମୋର ପିଲାମାନେ ଏବଂ ପାଣ୍ଡବଙ୍କ ପୁତ୍ରମାନେ ପଣ୍ଡୁଙ୍କର ପୁତ୍ରମାନେ ମୋତେ କୁହ, ତେଣୁ ସଞ୍ଜୟ ଧ୍ୟାନ କରି ଦେଖିଲେ ସବୁ ଦେଖୁଛନ୍ତି ଯେ ସଞ୍ଜୟ କହୁଛନ୍ତି ଯେ ଦ୍ୱିତୀୟ ନମ୍ବର ଶ୍ଳୋକଟି କ'ଣ, ଦୁଷ୍ଟ୍ୱାତ୍ ପାଣ୍ଡବାନିକଂ ବିୟୁଢ଼ଂ ଦୁର୍ଯ୍ୟୋଧନଂ ସଦା ଆଚାର୍ଯ୍ୟଂ ଉପସଂଗମ୍ୟ ରାଜା ବଚନ ଅବ୍ରବୀ। ସେତେବେଳେ ପାଣ୍ଡବମାନଙ୍କର ଦୃଷ୍ଟ୍ୱାତ୍ ପାଣ୍ଡବାନିକଂ ଯେଉଁ କୁରୁକ୍ଷେତ୍ରରେ ଗୋଟିଏ ପଟେ ରହିଥିଲେ ପାଣ୍ଡବମାନେ, ଗୋଟିଏ ପଟେ ରହିଥିଲେ କୌରବମାନେ, ତେଣୁ କୌରବମାନଙ୍କର ଯିଏ ତାଙ୍କର ମାନେ ଦୁର୍ଯ୍ୟୋଧନ ଯିଏ ରାଜପୁତ୍ର ସେ ଦୃଷ୍ଟ୍ୱାତ୍ ପାଣ୍ଡବାନିକଂ ପାଣ୍ଡବମାନଙ୍କର ଯେଉଁ ସମାବେଶ ଦେଖି ବିୟୁଢ଼ଂ ଦୁର୍ଯ୍ୟୋଧନ ସଦା ତାଙ୍କର ଯେଉଁ ବିୟୁଢ଼ ରଚନା କରିଛନ୍ତି ତାକୁ ଦେଖି ଭୟ କରିଗଲେ। ଆଚାର୍ଯ୍ୟ ଉପସଂଗମ୍ୟ ରାଜା ବଚନ ଅବ୍ରବୀତ, ତେଣୁ ଆଚାର୍ଯ୍ୟ କହିଲେ ଦ୍ରୋଣାଚାର୍ଯ୍ୟ ତାଙ୍କ ଗୁରୁଦେବଙ୍କ ପାଖକୁ ଯାଇ ସେ ଏ କଥା କହିବା ପାଇଁ ଆରମ୍ଭ କଲେ ରାଜା ବଚନ ଅବ୍ରବୀତ। ଆମେ ଦେଖିବା ଦୁର୍ଯ୍ୟୋଧନ ଏବଂ ଅର୍ଜୁନ ଦୁଇ ଜଣ, ଜଣେ କୌରବ ମୁଖ୍ୟ ଜଣେ ପାଣ୍ଡବ ମୁଖ୍ୟ ନହେଲେ ମଧ୍ୟ ସେଇଭଳି ଭାବେ ମୁଖ୍ୟ ଭଳି ଦୁର୍ଯ୍ୟୋଧନ ଯାଉଛନ୍ତି ତାଙ୍କ ଗୁରୁଙ୍କ ପାଖକୁ, ତାଙ୍କ ଗୁରୁଙ୍କୁ ସିଏ ସମାଲୋଚନା କରିଛନ୍ତି, ଗୁରୁଙ୍କୁ ତାଙ୍କ ନିନ୍ଦା କରିଛନ୍ତି। ସେ ଯେତେବେଳେ କହିଲେ ଆଚାର୍ଯ୍ୟ ଉପସଙ୍ଗ ଆଚାର୍ଯ୍ୟଙ୍କ ପାଖକୁ ଯାଇ କହିଲେ ରାଜା ଏଇଭଳି ଭାବରେ କହିଲେ କ'ଣ, ପଶ୍ୟତାମ ପାଣ୍ଡୁପୁତ୍ରାଣା ଦେଖନ୍ତୁ ପାଣ୍ଡୁପୁତ୍ରମାନଙ୍କୁ, ତବ ଶିଷ୍ୟଣ ଧୀମତା
ତେବେ ଶିଷ୍ୟଣ ଧୀମତା କହିଲେ ପାଣ୍ଡବମାନଙ୍କର ଯେ ସେନାପତି ସେ ହେଉଛନ୍ତି କିଏ ଧୃଷ୍ଟଦ୍ୟୁମ୍ନ, ସେ ହେଉଛନ୍ତି ଦ୍ରୁପଦଙ୍କର ପୁତ୍ର। ଦ୍ରୁପଦ ଏବଂ ଦ୍ରୋଣାଚାର୍ଯ୍ୟ ସେମାନେ ବାଲ୍ୟ ବନ୍ଧୁ ଥିଲେ, ବାଲ୍ୟ ପାଠ ପଢ଼ୁଥିଲେ ମିଶିକିରି। କିନ୍ତୁ ପରେ ଯେତେବେଳେ ଦ୍ରୁପଦ ରାଜା ହେଲେ ସେତେବେଳେ ଦ୍ରୋଣାଚାର୍ଯ୍ୟ କିଛି ଧନ ପ୍ରାପ୍ତି ପାଇଁ ଯାଇଥିଲେ ତାଙ୍କ ପାଖକୁ, ତାଙ୍କ ବନ୍ଧୁଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେ ବନ୍ଧୁ ବୋଲି ସ୍ୱୀକାର କଲେ ନାହିଁ, ବିଦାୟ କରିଦେଲେ। ତେଣୁ ସିଏ ବହୁତ ଅପମାନିତ ହୋଇ ଯେତେବେଳେ ଅର୍ଜୁନ ଏ ମାନେ ପାଣ୍ଡବମାନେ ଏବଂ କୌରବମାନଙ୍କର ଶିକ୍ଷା ଦେଲେ, ମହାଭାରତ ସବୁ ବର୍ଣ୍ଣନା କରାଯାଇଛି, ଶିକ୍ଷା ଦେଲେ, ଶିକ୍ଷା ଦେଲା ପରେ କୌରବମାନେ ଏବଂ ଅର୍ଜୁନ ପାଣ୍ଡବମାନେ ପଚାରିଲେ ଆମେ କ'ଣ ଦେବୁ ଦକ୍ଷିଣା ଆପଣଙ୍କୁ। ତେଣୁ ସିଏ କହିଲେ ଏ ଦ୍ରୁପଦକୁ ବନ୍ଦୀ କରି ଆଣ ମୋ ପାଖକୁ। ତେଣୁ କୌରବମାନେ ପ୍ରଥମେ ଗଲେ, ଶହେ ଭାଇ ଭାଇ ବାନ୍ଧିକି ଘିନି ଆସିବେ, କିନ୍ତୁ ପାରିଲେ ନାହିଁ। କିନ୍ତୁ ଅର୍ଜୁନ ଏକୁଟିଆ ଯାଇ ତାଙ୍କୁ ବନ୍ଦୀ କରି ଘିନି ଆସିଲା। ତେଣୁ ତାଙ୍କଠାରୁ ସେ ଅଧା ରାଜ୍ୟ ନେଲେ ଏବଂ ତାଙ୍କୁ ବିଦା କରିଦେଲେ, ଏ ଯେଉଁ ଦ୍ରୁପଦଙ୍କୁ ବିଦା କରିଦେଲେ। ଦ୍ରୁପଦ ସେଥିପାଇଁ ପୁଣି ତାଙ୍କର କ୍ରୋଧ ଆସିଲା, ରାଗ ଆସିଲା। ତେଣୁ ସେ କ'ଣ କଲେ, ସେ ଯଜ୍ଞ କଲେ। ଯଜ୍ଞରେ ଏଇ ଦୁଇ ଜଣ ଆସିଥିଲେ, ଯଜ୍ଞସେନୀ ଦ୍ରୌପଦୀ ଆସିଥିଲେ, ଯଜ୍ଞସେନୀ ସିଏ ଏବଂ ଧୃଷ୍ଟଦ୍ୟୁମ୍ନ ଆସିଥିଲେ। ଏଇ କ'ଣ ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବା ପାଇଁ ସେ ଗୋଟେ ପୁତ୍ର ଚାହୁଁଥିଲେ। ତେଣୁ ସେଇ ଯଜ୍ଞରୁ ସେ ଆସିଥିଲେ ଧୃଷ୍ଟଦ୍ୟୁମ୍ନ। ସେ ଜାଣିଥିଲେ, ଦ୍ରୋଣାଚାର୍ଯ୍ୟ ଜାଣିଥିଲେ ଇଏ ମୋତେ ହତ୍ୟା କରିବା ପାଇଁ ଜନ୍ମ ହୋଇଛି, ଯଜ୍ଞରୁ ଆସିଛି। କିନ୍ତୁ ସିଏ ଯେତେବେଳେ ଆସିଲେ ଦ୍ରୋଣାଚାର୍ଯ୍ୟ ପାଖକୁ ଶିକ୍ଷା କରିବା ପାଇଁ, ସେ ତାଙ୍କୁ ଶିକ୍ଷା ଦେଲେ, ଜାଣିକରି ମଧ୍ୟ ଇଏ ମୋତେ ହତ୍ୟା କରିବେ କିନ୍ତୁ ତାଙ୍କୁ ଶିକ୍ଷା ଦେଲେ। ସେଇଥିପାଇଁ ଦୁର୍ଯ୍ୟୋଧନ କଥା କହନ୍ତି, ତବ ଶିଷ୍ୟଣ ଧୀମତା, ଏ ଯେଉଁ ବୁଦ୍ଧିମାନ ବ୍ୟକ୍ତି, ଏ ଧୀମତା, ଇଏ ପ୍ରକୃତରେ ବୁଦ୍ଧିମାନ, ତା'ର ପରୋକ୍ଷ ମାନେ ମନର ଭାବ ହେଉଛି କ'ଣ, ଆପଣ ବୁଦ୍ଧିହୀନ, ଆପଣଙ୍କ ବୁଦ୍ଧି ନାହିଁ, ଆପଣ ବୁଦ୍ଧି ଥିଲେ ତାକୁ ଶିକ୍ଷା ଦେଇଥାନ୍ତୁ, ଏଇଟା ହେଉଛି ମନର ଭାବ। ଆଚାର୍ଯ୍ୟ ଜଣେ ଟିକାରେ କହିଛନ୍ତି ସେ କଥା, ତବ ଶିଷ୍ୟଣ ଧୀମତା। ଏଇଭଳି ଭାବରେ ତବ ଶିଷ୍ୟଣ ଧୀମତା, ବିଢ଼ ଦ୍ରୁପଦ ପୁତ୍ରେଣ, ତବ ଶିଷ୍ୟଣ ବିଢ଼ ଦ୍ରୁପଦ ପୁତ୍ରଣ, ଏଇ ଦ୍ରୁପଦ ପୁତ୍ର ଏଇସବୁ କରିଛନ୍ତି ସେନାଧ୍ୟକ୍ଷ, ସେ ତାଙ୍କର ସେନାପତି। ତବ ଶିଷ୍ୟ ଇଏ ହେଉଛନ୍ତି ଆପଣଙ୍କ ଶିଷ୍ୟ, ଧୀମତା ବୁଦ୍ଧିମତୀ, ସିଏ ବୁଦ୍ଧିମାନ ବ୍ୟକ୍ତି। କହିବାର ଉଦ୍ଦେଶ୍ୟ ହେଉଛି ଆପଣ ହେଉଛି ବୁଦ୍ଧିମାନ ବୁଦ୍ଧିହୀନ, ଆପଣ ତାକୁ ଶିକ୍ଷା ଦେବା କଥା ନୁହଁ, କିନ୍ତୁ ଶିକ୍ଷା ଦେଲେ, ଯାହା ବି ହେଲେ ହେଲା, ଛାଡ଼ନ୍ତୁ ସେ କଥା। ଅତ୍ର ସୁରା ମହେଶ୍ୱାସା, ବର୍ତ୍ତମାନ ପାଣ୍ଡବମାନଙ୍କର ସୈନ୍ୟମାନ ବିଷୟରେ ସେ କହୁଛନ୍ତି। ପାଣ୍ଡବମାନଙ୍କ ତାଙ୍କ ପାଖରେ ଥିଲେ 7 ଅକ୍ଷୌଣୀ ସୈନ୍ୟ, କୌରବମାନଙ୍କ ପାଖରେ ଥିଲେ 11 ଅକ୍ଷୌଣୀ ସୈନ୍ୟ। ଗୋଟିଏ ଅକ୍ଷୌଣୀ ସୈନ୍ୟରେ ଯେଉଁ ପଦାତିକ, ଅଶ୍ୱାରୋହୀ, ଗଜାରୋହୀ ଇତ୍ୟାଦି ହୋଇକରି 218,700 ସୈନ୍ୟ ରହିଛନ୍ତି। ଗୋଟିଏ ଅକ୍ଷୌଣୀ ହେଉଛି 218,700 ସୈନ୍ୟ। ତେଣୁ ଏତିକି 7 ଗୁଣିଲେ ଯେତିକି, ସେତିକି ସୈନ୍ୟ ଥିଲେ ପାଣ୍ଡବମାନଙ୍କ ପାଖରେ। କୌରବମାନଙ୍କର ଅଧିକ ଥିଲେ, 11 ଅକ୍ଷୌଣୀ ସୈନ୍ୟ ଥିଲେ। କିନ୍ତୁ ଏଇଭଳି ଭାବରେ ଯେତେବେଳେ ଦୁର୍ଯ୍ୟୋଧନ କହିଲା ପରେ, ତେଣୁ ତାଙ୍କର କହିବାର ଉଦ୍ଦେଶ୍ୟ ଥିଲା ଯେ ଭୀଷ୍ମ ଏବା ବିରକ୍ଷନ୍ତୁ ଭୟନ୍ତମ ସର୍ବହେବହି, ଆପଣ ଭୀଷ୍ମକୁ ଆପଣ ପୂର୍ଣ୍ଣ ଭାବରେ ରକ୍ଷା କରନ୍ତୁ, ତାହେଲେ ଆମର ସୈନ୍ୟ ଜିତିପାରିବେ। ଭୀଷ୍ମଙ୍କ ପାଖରେ ଆମର ଶକ୍ତିରେ, ଭୀଷ୍ମ ପାଇଥିଲେ ବର, ତାଙ୍କ ପିତା ଶାନ୍ତନୁ ତାଙ୍କୁ ବର ପ୍ରଦାନ କରିଥିଲେ। କାହିଁକି ନା ଭୀଷ୍ମଦେବ ସେ ହେଉଛନ୍ତି ଗଙ୍ଗାଦେବୀଙ୍କ ପୁତ୍ର। ଗଙ୍ଗାଦେବୀ ଆପଣ ଜାଣିଛନ୍ତି କଥା, ଘଟଣାଟି, ଶାନ୍ତନୁ ଯେଉଁ ବିବାହ କରିଥିଲେ ଗଙ୍ଗାଙ୍କୁ, ଗଙ୍ଗାଦେବୀ, ସେ ସ୍ୱୟଂ ଗଙ୍ଗାଦେବୀ, ଗଙ୍ଗାଦେବୀଙ୍କୁ ବିବାହ କରିଥିଲେ ଗୋଟିଏ ସର୍ତ୍ତରେ, ସେ ଯାହା କହିବେ ସେ କିଛି ଅବଜେକ୍ସନ୍ କରିବେ, ଯାହା କରିବେ କିଛି ଅବଜେକ୍ସନ୍ କରିବେ ନାହିଁ, ଅବଜେକ୍ସନ୍ କଲେ ସେ ରହିବେ ନାହିଁ। ତେଣୁ ତାଙ୍କର ଗୋଟିଏ ଗୋଟିଏ ପୁତ୍ର ଜନ୍ମ ହୁଅନ୍ତି, ସେ ସବୁ ଗଙ୍ଗାରେ ଭସେଇଦେବେ। ଏମାନେ ସବୁ ପ୍ରକୃତରେ ଥିଲେ ଅଷ୍ଟବସୁ, ଏମାନେ ସବୁ ଅଭିଶପ୍ତ ହୋଇଥିଲେ ଅଷ୍ଟବସୁ। ତେଣୁ 7 ପୁତ୍ର ପରେ ଅଷ୍ଟମ ପୁତ୍ର, ଏଇ ତାଙ୍କ ନାଁ ଥିଲା ଦେବବ୍ରତ, ତା'ପରେ ତାଙ୍କ ନାଁ ହେଉଛି ଭୀଷ୍ମ। ତେଣୁ ତାଙ୍କୁ ଯଦି ଦେବବ୍ରତ ଯେତେବେଳେ ଘୋଷିବା ପାଇଁ ଯାଇଥିଲେ ସେତେବେଳେ ସେ ମନା କରିଦେଲେ, ତେଣୁ ସେ ଗଙ୍ଗାଦେବୀ ତାଙ୍କ ପୁଅକୁ ନେଇ ଚାଲିଗଲେ, ତାଙ୍କୁ ଶିକ୍ଷା ଦେଇକି ପୁଣି ଆଣି ତାଙ୍କ ପିତାଙ୍କ ପାଖରେ ଛାଡ଼ିଦେଲେ ଗଲେ। ତେଣୁ ଏଇ ଭୀଷ୍ମଦେବ ଏହିଭଳି ଭାବରେ ତାଙ୍କର ଭୀଷ୍ମଦେବ କାହିଁକି ତାଙ୍କ ନାମ ହେଲା ନା ତାଙ୍କର ଯେତେବେଳେ ଶାନ୍ତନୁ ପିତାଙ୍କର ପତ୍ନୀ ଯେତେବେଳେ ଗଙ୍ଗାଦେବୀ ଚାଲିଗଲେ ସେ ଆସିଲେ ନାହିଁ ତେଣୁ ବିଶେଷ ଭାବରେ ସେ ଆଉ ଗୋଟିଏ କନ୍ୟା ପ୍ରତି ଆକର୍ଷିତ ହୋଇଯାଇଥିଲେ ସେ ହେଉଛନ୍ତି ସତ୍ୟବତୀ ସତ୍ୟବତୀ ହେଉଛି ଗୋଟିଏ ଧୀବର କନ୍ୟା ଉପଚାରୀ ବସୁ ଜଣେ ଅଛନ୍ତି ତାଙ୍କର ସେ ହେଉଛନ୍ତି କନ୍ୟା ଥିଲେ ତେଣୁ ସେ କନ୍ୟାଙ୍କ ସହିତ ପରାଶର ମୁନି ତାଙ୍କ ସହିତ ସଙ୍ଗ କରି ବ୍ୟାସଦେବ ଜନ୍ମ ହୋଇଛନ୍ତି ଏ ଆଦି ପର୍ବରେ ସେ ବର୍ଣ୍ଣନା କରାଯାଇଛି ବା ମହାଭାରତର ଆଦି ପର୍ବରେ ସେ ବର୍ଣ୍ଣନା କରାଯାଇଛି ତେଣୁ ଯେତେବେଳେ ଭଗବାନଙ୍କର ଇଚ୍ଛାରେ ସବୁ ହୋଇଛି ବ୍ୟାସଦେବ ଜନ୍ମ ହେବେ ସେଥିପାଇଁ ଏ ମୁହୂର୍ତ୍ତ ଥିଲା ସେଥିପାଇଁ ସେ ତାଙ୍କର ସଙ୍ଗ କରିବା ପାଇଁ ଚାହିଁଥିଲେ ପରାଶର ମୁନି ଭୀଷ୍ମଦେବଙ୍କ ପିତା ପରାଶର ମୁନି ବହୁତ ପ୍ରବଳ ମାନେ ବହୁତ ଅତ୍ୟନ୍ତ ଉନ୍ନତ ସ୍ତରର ସେ ମୁନି ଭଗବାନଙ୍କର ସଂଜ୍ଞା ସେ ଦେଇଛନ୍ତି ଭଗବାନ କ'ଣ ପରାଶରଙ୍କର ସଂଜ୍ଞା ରହିଛି ଭଗବାନ କହିଲେ କ'ଣ ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ଯ୍ୟସ୍ୟ ଯଶସ୍ୟ ଶ୍ରେୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗବାନ ଏଇ ଛଅଟି ଐଶ୍ୱର୍ଯ୍ୟ ଯାହା ପାଖରେ ଅଛି ସେ ହେଉଛନ୍ତି ଭଗବାନ ଭଗ କହିଲେ ଐଶ୍ୱର୍ଯ୍ୟ ଯେତେ ଧନ ରହିଛି ଯେତେ ଶକ୍ତି ରହିଛି ଯେତେ ଯଶ ରହିଛି ଯେତେ ସୌନ୍ଦର୍ଯ୍ୟ ରହିଛି ଯେତେ ଜ୍ଞାନ ରହିଛି ଯେତେ ବୈରାଗ୍ୟ ରହିଛି ଏଇ ଛଅଟିର ଯେ ପୂର୍ଣ୍ଣ ଭାବରେ ଅଧିଷ୍ଠାତୃ ରହିଛନ୍ତି ଅଧିଷ୍ଠାତା ଯିଏ ଯାହା ପାଖରେ ରହିଛି ସବୁ ପୂର୍ଣ୍ଣ ଭାବରେ ରହିଛି ସେ ହେଉଛନ୍ତି ଭଗବାନ ତେଣୁ ପରାଶର ଏଭଳି ବହୁତ ଜଣେ ଉନ୍ନତ ମୁନି ଥିଲେ କିନ୍ତୁ ସିଏ ଯେତେବେଳେ ଥରେ ଗୋଟେ ଡଙ୍ଗାରେ ନଦୀ ପାର ହେବା ପାଇଁ ଚାହୁଁଥିଲେ ଇଏ ନଦୀ ପାର କରାଉଥିଲେ ତାଙ୍କୁ ତାଙ୍କ ପ୍ରତି ସେ ଆକର୍ଷିତ ହୋଇଯାଇଥିଲେ ଏ ସତ୍ୟବତୀଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ ତେଣୁ ସେ ତାଙ୍କ ସଙ୍ଗ କରିବା ପାଇଁ ଚାହିଁଲେ କିନ୍ତୁ ସତ୍ୟବତୀ କହିଲେ ମୁଁ ବିବାହ କରିନାହିଁ ତେଣୁ ଏଇଟା ଠିକ୍ ହେବନି ସେ କହିଲେ ତୁମର ସତୀତ୍ୱ ଠିକ୍ ରହିବ କିଛି ଅସୁବିଧା ନାହିଁ ଏଭଳି ଭାବରେ ତାଙ୍କ ସହିତ ସଙ୍ଗ କରି ଏ ବ୍ୟାସଦେବ ଜନ୍ମ ହୋଇଥିଲେ ତେଣୁ ସେ ଯେଉଁ ସେ ଦ୍ୱୀପରେ ସେ ଜନ୍ମ ହୋଇଥିଲେ ସେଥିପାଇଁ ତାଙ୍କ ଦୈପାୟନ ବ୍ୟାସ ବୋଲି କୃଷ୍ଣ ଦୈପାୟନ ବ୍ୟାସ ଦୈପାୟନ ଦ୍ୱୀପରେ ସେ ଜନ୍ମ ହୋଇଥିଲେ ତାଙ୍କ ନାଁ ହେଲା ଦୈପାୟନ ବ୍ୟାସ କିନ୍ତୁ ଏ ଯେଉଁ ସଙ୍ଗ କଲେ ଆଦ୍ୱାରା ତାଙ୍କ ଶରୀରରେ ଯେଉଁ ମତ୍ସ୍ୟଗନ୍ଧ ଆସୁଥିଲା ସେ ଦୂରୀଭୂତ ହୋଇଗଲା ମାନେ ବହୁତ ସୁଗନ୍ଧିତ ହୋଇଗଲେ ବହୁତ କେତେ ଯୋଜନ ଧରି ତାଙ୍କର ଶରୀରରୁ ସୁଗନ୍ଧି ଆସୁଥିଲା ତେଣୁ ଶାନ୍ତନୁ ଥରେ ଯେତେବେଳେ ତାଙ୍କ ସହିତ ସାକ୍ଷାତ ହେଲା ସେତେବେଳେ ସେ ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ ସତ୍ୟବତୀଙ୍କ ପ୍ରତି ତେଣୁ ସତ୍ୟବତୀଙ୍କୁ ବିବାହ କରିବା ପାଇଁ ସେ ତାଙ୍କ ପିତାଙ୍କ ପାଖକୁ ଯାଇଥିଲେ କିନ୍ତୁ ତାଙ୍କ ପିତା କହିଲେ ମୁଁ ଜାଣିଛି ମୋର କନ୍ୟାର ଭାଗ୍ୟରେ ଅଛି ସିଏ ରାଜ କ'ଣ ରାଣୀ ହେବେ ତାଙ୍କର ପୁତ୍ର ରାଜା ହେବେ କିନ୍ତୁ ଆପଣଙ୍କର ତ ପୁତ୍ର ଅଛନ୍ତି ତେଣୁ ଇଏ ଯଦି ଆପଣଙ୍କର ବିବାହ କରିବେ ତାହେଲେ ତାଙ୍କ ପୁତ୍ର ହେଇପାରିବେନି ରାଜା ତେଣୁ ସେ ବିବାହ କରିବେ ନାହିଁ ଆପଣ ବିବାହ କରିବେ ନାହିଁ କିନ୍ତୁ ଶାନ୍ତନୁ ଫେରି ଆସିଲେ ମନ ଦୁଃଖରେ ରହିଥିଲେ ସିଏ ଶାନ୍ତନୁ ଏ ଦେବବ୍ରତ ସେ ଚିନ୍ତା କଲେ ଆମ ପିତା କାହିଁକି ଏତେ ଚିନ୍ତିତ ରହିଛନ୍ତି ତେଣୁ ସେ ଯେଉଁ ଜାଣିଲେ ଏ କଥା ଏଇଭଳି ଘଟଣା ତେଣୁ ସିଏ ଗଲେ ସତ୍ୟବତୀଙ୍କ ପିତାଙ୍କ ପାଖକୁ ତାଙ୍କୁ ପଚାରିଲେ କ'ଣ ପାଇଁ ତୁମେ ମନା କରୁଛ ନା ମୋର କନ୍ୟାର ଯିଏ ହେବ ମୋ ନାତି ଯିଏ ହେବ ସିଏ ରାଜା ହେବେ ନା ମୁଁ ତୁମକୁ ଶପଥ କରି କହୁଛି ତୁମର ସେ ଯିଏ ଇଏ ହେବେ ତା ପୁତ୍ର ହେବେ ସେ ରାଜା ମୁଁ ରାଜ୍ୟ ନେବି ନାହିଁ ନା ତୁମେ ଶପଥ କଲେ କ'ଣ ହେବ ତୁମେ ଯେଉଁ ବିବାହ କରିବ ତୁମର ଯେଉଁ ପୁତ୍ର ଆସିବ ସେମାନେ ଦାବି କରିବେ ନା ତେଣୁ ସେ ସେଇଠି ପ୍ରତିଜ୍ଞା ନେଲେ ଯେ ମୁଁ ବିବାହ କରିବି ନାହିଁ ସେଥିପାଇଁ ତାଙ୍କୁ ଭୀଷ୍ମଦେବ କୁହାଗଲା ଦୃଢ଼ ପ୍ରତିଜ୍ଞା ଏମିତିକି ଆପଣ ଜାଣିଥିବେ ଯେତେବେଳେ ପରେ ଗୋଟେ ଘଟଣା ଆସିବ ଯେ ରହିଛନ୍ତି କ'ଣ ତାଙ୍କ ନାଁ ସେ ଯେଉଁ ଅମ୍ବା ଅମ୍ବିକା ଅମ୍ବାଳିକା ଏମାନେ ଏମାନେ ଯେତେବେଳେ ଆଣିବେ ଜଣେ ତାଙ୍କୁ ଭୀଷ୍ମଙ୍କୁ ଚାହୁଁଥିଲେ ବିବାହ କରିବା ପାଇଁ ଅମ୍ବା ନା ଅମ୍ବାଳିକା କିଏ ଅମ୍ବା ବୋଧେ ନା କ'ଣ ଚାହୁଁଥିଲେ ବିବାହ କରିବା ପାଇଁ ସେ ମନା କରିଦେଲେ ମନା କରିଦେଲେ ସିଏ ଭୀଷ୍ମଦେବ ଗୁରୁଙ୍କ ପାଖକୁ ଯାଇଥିଲେ ପରଶୁରାମ ପାଖକୁ ପରଶୁରାମ ଭୀଷ୍ମଦେବ କହିଲେ ତୁମେ ବିବାହ କର ସେ କହିଲେ ନା ମୁଁ ବିବାହ କରିବି ନା ତାହେଲେ ମୋ ସହିତ ଯୁଦ୍ଧ କର ଏଇଭଳି ଭାବରେ ବହୁତ ଘଟଣା ହେଇଛି କିନ୍ତୁ ଯାହା ହେଉ ଏ ଭୀଷ୍ମଦେବ ଭୀଷ୍ମ ବର ପାଇଥିଲେ ଶାନ୍ତନୁ ସେଥିପାଇଁ ତାଙ୍କୁ ବର ଦେଇଥିଲେ ପ୍ରଦାନ କରିଥିଲେ ଯେ ତୁମେ ନ ଚାହିଁଲେ ମୃତ୍ୟୁବରଣ କରିବ ନାହିଁ ତୁମେ ଯେତେବେଳେ ଚାହିଁବ ସେତେବେଳେ ମୃତ୍ୟୁପ୍ରାପ୍ତ ହେବ ତେଣୁ ଦୁର୍ଯ୍ୟୋଧନ ଜାଣିଥିଲେ ଏ କଥା ତେଣୁ ସେ କହିଲେ ଆମର ଭୀଷ୍ମଦେବ ରହିଛନ୍ତି, ଇଏ ମୂଳ, ଆଙ୍କୁ ଯଦି ଆମେ ରକ୍ଷା କରିପାରିବା ତାହେଲେ ଆମେ ଜିତିଯିବା। ତେଣୁ ସେ କଥା ସେ କହିଲେ ଭୀଷ୍ମ ମେବା ରକ୍ଷନ୍ତୁ ଭୟନ୍ତମ ସର୍ବୟ ହୋଇ, ତୁମେ ସମସ୍ତେ ମିଶି ଭୀଷ୍ମଦେବକୁ ରକ୍ଷା କର। ଏଇଭଳି ଭାବରେ ଯେତେବେଳେ କହିଲେ ଦ୍ରୋଣାଚାର୍ଯ୍ୟଙ୍କୁ, ତେଣୁ ଭୀଷ୍ମଦେବ ଯେତେବେଳେ ଜାଣିଲେ ଦୁର୍ଯ୍ୟୋଧନ ଭୟ କରିଯାଉଛନ୍ତି, ପାଣ୍ଡବମାନେ ଦେଖିକି ଭୟ କରିଯାଉଛନ୍ତି, କାରଣ ଆ ପୂର୍ବରୁ ଗୋଟେ ଘଟଣା ହେଇଛି। କ'ଣ ହେଇଛି ଯେ ଆଦି ପର୍ବରେ ସେ ସବୁ ଆସେ, ଏ ସେଇଟା ହେଉଛି ଉଦ୍ୟୋଗ ପର୍ବରେ ଆସେ, ଉଦ୍ୟୋଗ ପର୍ବ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଯେଉଁ ପର୍ବଟା ସେଇଟା ହେଉଛି ଉଦ୍ୟୋଗ ପର୍ବ। ଉଦ୍ୟୋଗ ପର୍ବ କ'ଣ ନା, ବର୍ତ୍ତମାନ ଯୁଦ୍ଧ କାହିଁକି ହେଲା ନା ସବୁ ଘଟଣା ହେଇଛି କ'ଣ ନା, ଯାହା ହଉ ଆମେ ଗୋଟେ ସଂକ୍ଷେପରେ କହିଦେବା, ମହାଭାରତ ମଧ୍ୟ ସଂକ୍ଷେପରେ କହିଦେବା। ତେଣୁ ମହାଭାରତରେ ଯେଉଁ ବର୍ଣ୍ଣନା କରାଯାଇଛି, ଯେତେବେଳେ ପାଣ୍ଡବମାନେ ସବୁ କୌରବମାନେ ସବୁ ଚେଷ୍ଟା କରୁଥିଲେ ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ, ବିଭିନ୍ନ ପ୍ରକାର ଚେଷ୍ଟା କଲେ। ଯେତେବେଳେ ଛୋଟ ପିଲା ହେଇଥିଲେ ଭୀଷ୍ମଙ୍କୁ ସରି ଭୀମଙ୍କୁ ଲଡ଼ୁ ବିଷ ଲଡ଼ୁ ଦେଇଥିଲେ ଦୁର୍ଯ୍ୟୋଧନ, କିନ୍ତୁ ସେ ମରିବା ପରିବର୍ତ୍ତେ ସେ ଆହୁରି ଅଧିକ ବଳ ପ୍ରାପ୍ତ ହେଇକି ଆସିଲେ। ସେ ପାତାଳ ଲୋକରେ ସେ ଯେଉଁ ରହିଛି, ସେ ଯେଉଁ ଅମୃତକୁଣ୍ଡ ସବୁ ପାନ କରିକି ସବୁ ଆସିଲେ, 10,000 ହାତୀର ବଳ ତାଙ୍କୁ ପ୍ରାପ୍ତ ହେଲା। ଏହିଭଳି ଭାବରେ ଅନ୍ତିମରେ ଜତୁଗୃହରେ ରଖିଦେଇଥିଲେ, ବାରଣାବତରେ ଜତୁଗୃହରେ ରଖି ନିଆଁ ଲଗେଇ ଦେଇଥିଲେ। ସେ ଭାବିଲେ ପାଣ୍ଡବମାନେ ମରିଗଲେ ବୋଲି, କିନ୍ତୁ ପାଣ୍ଡବମାନେ ଭଗବାନ ଯାହାକୁ ରକ୍ଷା କରିବେ କିନ୍ତୁ ମାରିପାରିବେ। ତେଣୁ ସେ ତାପରେ ଛଦ୍ମବେଶ ରହି ବୁଲାବୁଲି କରି ଏଇଠୁ ଅନ୍ତିମରେ ଆସିକି ଦ୍ରୌପଦୀ ବିବାହ କରିକି ଆସିଲେ। ଦ୍ରୌପଦୀ ବିବାହ କରିକି ଯେତେବେଳେ ଆସିଲେ, ତାପରେ ସମସ୍ତେ ଜାଣିଲେ, ସେତେବେଳେ ପାଣ୍ଡବମାନେ ଆସି ପୁଣି ରହିଲେ। ତାପରେ ତାଙ୍କୁ ଭାଗ କରିଦିଆଗଲା, ପାଣ୍ଡବମାନଙ୍କୁ ଗୋଟେ ପାର୍ଟ ଦିଆଗଲା, ସେ ହେଉଛି ଖାଣ୍ଡବ ପ୍ରସ୍ତ ବୋଲି କୁହାଯାଏ। ଖାଣ୍ଡବ ପ୍ରସ୍ତ କରି ଖାଲି ସେଠି ରହିଛି, ଖାଲି ମରୁଭୂମି, ଆଉ କିଛି ନାହିଁ, ସେଠି କିଛି ସମୃଦ୍ଧି କିଛି ନାହିଁ। ପାଣ୍ଡବମାନେ କୌରବମାନେ ତାଙ୍କର ନେଇଗଲେ ହସ୍ତିନାପୁର ଇତ୍ୟାଦି ସବୁ ସମୃଦ୍ଧିଶାଳୀ ରାଜ୍ୟକୁ ସେ ନେଇଗଲେ, କିନ୍ତୁ ଭଗବାନ କୃପାରୁ ସେ ଖାଣ୍ଡବ ପ୍ରସ୍ତକୁ ମଧ୍ୟ ସେ ଇନ୍ଦ୍ରପ୍ରସ୍ତରେ ପରିଣତ କରିଦେଲେ। ଯୁଧିଷ୍ଠିର ମହାରାଜ, ଅର୍ଜୁନ ରହିଛନ୍ତି, ଯତ୍ର ଯୋଗେଶ୍ୱର କୃଷ୍ଣ ଭଗବତଗୀତା ଅନ୍ତିମରେ କହିବେ ସେ କଥା, ଯେଉଁଠି ଅର୍ଜୁନ ଅଛନ୍ତି, ଯେଉଁଠି ଭଗବାନ ଅଛନ୍ତି, ସେଠି କ'ଣ ସବୁ ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବାନୀତି ମତି ମହ ସବୁକିଛି ରହିବ ସେଠି। ତେଣୁ ସେ ଖାଣ୍ଡବ ପ୍ରସ୍ତକୁ ଇନ୍ଦ୍ରପ୍ରସ୍ତ, ଇନ୍ଦ୍ରପ୍ରସ୍ତ କହିଲେ ସ୍ୱର୍ଗର ଯେଉଁ ରାଜା ଅଛନ୍ତି ଇନ୍ଦ୍ର, ତାଙ୍କର ଯେଉଁ ରହିଛି ଅଳକାପୁର, ତା'ଠାରୁ ଆହୁରି ଉନ୍ନତ ସ୍ତର ବି ପ୍ରାପ୍ତ ହୋଇଗଲେ ଇନ୍ଦ୍ରପ୍ରସ୍ତ। ତେଣୁ ଦୁର୍ଯ୍ୟୋଧନଙ୍କର ପୁଣି ଆସିଗଲା, କ'ଣ ପୁଣି ଆସିଗଲା ତାଙ୍କ ପ୍ରତି ଈର୍ଷା ପୁଣି ଆସିଗଲା। ବିଶେଷ ଭାବରେ ଏ ଯେଉଁ କଲା ପରେ ସେ ଗୋଟେ କରିଥିଲେ ରାଜସ୍ୱ ଯଜ୍ଞ କରିଥିଲେ, ରାଜସ୍ୱ ଯଜ୍ଞ ସବୁ ପୃଥିବୀର ଯେତେ ଦେଶ ଥିଲେ ସମସ୍ତେ ପାଣ୍ଡବମାନଙ୍କ କ'ଣ ବତ୍ସଲ ସ୍ୱୀକାର କରିଥିଲେ, ଖାଲି ଜରାସନ୍ଧ ସ୍ୱୀକାର କରିନଥିଲା। ତେଣୁ ଅନ୍ତିମରେ ଭଗବାନ ଆସିଲେ, ଅର୍ଜୁନ ଏବଂ ଭୀମ ତିନି ଜଣ ଯାଇ ମଗଧକୁ ଗଲେ, ଜରାସନ୍ଧ ସହିତ ଯୁଦ୍ଧ କରିବା ପାଇଁ କହିଲେ, ଦ୍ୱନ୍ଦ୍ୱ ଯୁଦ୍ଧ। ତେଣୁ ଜରାସନ୍ଧ ଭୀମ ସହିତ ଯୁଦ୍ଧ କରି ଅନ୍ତିମରେ ସେ ମୃତ୍ୟୁବରଣ କଲା। ତେଣୁ ପାଣ୍ଡବମାନେ ରାଜସ୍ୱ ଯଜ୍ଞ କଲେ, ରାଜସ୍ୱ ଯଜ୍ଞରେ ସମସ୍ତେ ତାଙ୍କୁ ଇନଭାଇଟ୍ କରାହୋଇଥିଲା, କୌରବମାନେ ମଧ୍ୟ ଆସିଥିଲେ, ସମସ୍ତେ ଭଗବାନ ମଧ୍ୟ ଯାଇଥିଲେ। ରାଜସ୍ୱ ଯଜ୍ଞରେ ଭଗବାନ କ'ଣ କରୁଥିଲେ ନା, ମୁନିମାନଙ୍କର ପାଦ ଧୌତ କରିଦେଉଥିଲେ, ଏଭଳି ସେବା କରୁଥିଲେ ଭଗବାନ ନିଜେ। କିନ୍ତୁ ସେଠି କୌରବମାନ ପାଣ୍ଡବମାନଙ୍କୁ ଯେଉଁ ସମୃଦ୍ଧି ଦେଖି ଦୁର୍ଯ୍ୟୋଧନଙ୍କର ଈର୍ଷା ଆସିଗଲା। ମହାଭାରତରେ ବର୍ଣ୍ଣନା କରାଯାଇଛି, ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି, ଯେତେବେଳେ ସେ ଗୋଟେ ସଭାଗୃହ ନିର୍ମାଣ କରିଥିଲେ, ମୟଦାନମ ନିର୍ମାଣ କରିଥିଲେ ସଭାଗୃହ। ସଭାଗୃହ ଏଭଳି ଥିଲା ଯେ ଦେଖାଯାଉଥିବ ସ୍ଥଳ, କିନ୍ତୁ ପଶିଗଲା ବେଳକୁ ଜଳ ସେଠି। ଯେତେବେଳେ ଦୁର୍ଯ୍ୟୋଧନ ଆସୁଥିଲେ, ତାଙ୍କୁ ସେମାନେ ସେଥିରେ ଆଜ୍ଞା ଏଠି ଜଳ ଅଛି ନା, ଜଳ ସ୍ଥଳ ରହି ଜଳ କ'ଣ କହିକି ପଡ଼ିଗଲେ, ପଡ଼ିଗଲେ ତାପରେ ଆଉ ଗୋଟେ ଜାଗା ଦେଖିଲେ ଜଳ ଭଳିଆ ରହିଛି, ତେଣୁ ଲୁଗା ଟିକେ ଯାଉ ଦେଖିଲେ ଜଳ ନେଇକି ସ୍ଥଳ। ଏଇଭଳି ଭାବରେ ତାଙ୍କର ଈର୍ଷା ପଡ଼ିଗଲା। ସେଇଠି କୁହାଯାଏ ଦ୍ରୌପଦୀ ତାଙ୍କୁ କହିଯାଇଥିଲେ ଅନ୍ଧର ପୁତ୍ର ଅନ୍ଧ ବୋଲି କହିଯାଇଥିଲେ, ତେଣୁ ଏଇଠି ତାଙ୍କର କ୍ରୋଧ ଆସିଗଲା। ଏଇଥିରୁ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଛି। ତେଣୁ କେମିତି ପାଣ୍ଡବମାନଙ୍କୁ ଭସ୍ମସାତ କରାଯିବ, ପୁଣି ଚିନ୍ତା ଚାଲିଲା, ତାଙ୍କ ଚକ୍ରାନ୍ତ ଚାଲିଲା। ତେଣୁ ଶକୁନି ଚକ୍ରାନ୍ତ କରୁଛନ୍ତି, ଶକୁନିଙ୍କୁ ମଧ୍ୟ ରହିଛି କଥା କଳ୍ପନା ରହିଛି, ବିଭିନ୍ନ ମହାଭାରତ ସବୁ ଅଛି, ବିଭିନ୍ନ ମହାଭାରତ ବହୁତ କଥା ସବୁ ରହିଛି। ତେଣୁ ଶୁଣାଯାଏ ଯେ ଦୁର୍ଯ୍ୟୋଧନ ଥରେ ପରିସ୍ରା କରୁଥିଲେ, ପରିସ୍ରା କରୁଥିଲା ବେଳେ ପରିସ୍ରାରେ ଯେଉଁ ବଟବୃକ୍ଷ ଥିଲା, ବଟବୃକ୍ଷର ଯେଉଁ ମଞ୍ଜିଟି ସେଇଟା ପଳେଇଗଲା ଧୋଇକି, ତେଣୁ ସେ ହସିଦେଲେ। ହସିଦେଲେ ଯେତେବେଳେ ଦୁର୍ଯ୍ୟୋଧନ କହିଲେ, ତୁ କାହିଁ ହସିଲୁ, ହସିଲେ ତୁ କାହିଁ ହସିଲୁ, ଯଦି ନ କହିପାରିବି ମୁଁ କାହିଁକି ହସିବି, ଯଦି ନ କହିପାରିବି ତୋ ମୁଣ୍ଡ କାଟ ହେବ କହିଦେଲେ। ତେଣେ ଏ ଯେଉଁ ଶକୁନି, ଶକୁନି ହେଉଛନ୍ତି ତାଙ୍କର ଗାନ୍ଧାରିକ ଭାଇ, ତେଣୁ ସିଏ କ'ଣ ପାଇଁ ଯୁଧିଷ୍ଠିର ମହାରାଜ ତାଙ୍କୁ ସବୁ ବନ୍ଦୀ କରି ରଖି, ମାନେ ଦୁର୍ଯ୍ୟୋଧନ ତାଙ୍କୁ ସବୁ ବନ୍ଦୀ କରି ରଖିଥିଲେ, ତାଙ୍କର ଫ୍ୟାମିଲିକୁ ବନ୍ଦୀ କରି ରଖିଥିଲେ, ତାଙ୍କୁ ଖାଇବାକୁ ଦେଉଥିଲେ, ଯେତେ ଜଣ ଥିଲେ ଜଣେ ଖାଇଲା ଭଳିଆ ଖାଦ୍ୟ ଦେଉଥିଲେ। ତେଣୁ ଇଏ ଲୋକ ଯିଏ ହସି ଦେଇଥିଲା ସେ ଜାଣିଲା ମୁଁ ମୃତ୍ୟୁବରଣ କରିବି, ତେଣୁ ସେଦିନ ଯେତେବେଳେ ସେ ଖାଇବାକୁ ଦେଉଥିଲା, ଖାଇବା ଦେବାର ଦାୟିତ୍ୱ ମଧ୍ୟ ଥିଲା, ଯେ ଦେଲା ସେତେବେଳେ କହିଲା ଆଜି ମୋର ଲାଷ୍ଟ ଖାଦ୍ୟ, କାଲି ମୁଁ ମୃତ୍ୟୁବରଣ କରିବି। ନା କ'ଣ ପାଇଁ ନା ଏଇଭଳି ଘଟଣା, ନା ତୁମେ କହିବ ସେ ଯେଉଁ ହସି ଦେଇଥିଲେ କାହିଁକି, ନା ଏ ଘର ପଡ଼ି ପରିସରରେ ହସିଗଲା ବେଳକୁ ହସିଥିଲେ। ତେଣୁ ଏ କଥା ଯେତେବେଳେ କହିଲେ ଦୁର୍ଯ୍ୟୋଧନ କହିଲେ, ତୁ କେମିତି ଜାଣିଲୁ କଥା, ତତେ ବଡ଼ କହ କେମିତି ଜାଣିଲୁ, ନା ଆପଣଙ୍କ ବନ୍ଦୀ ଘରେ ଯିଏ ଅଛନ୍ତି ସିଏ କହିଲେ, ବନ୍ଦୀ ଘରେ ତାଙ୍କର ଯେଉଁ ଥିଲେ ଶକୁନିଙ୍କର ପିତା ହରିକା, ସେମାନେ ଜାଣିଲେ ତ ଆମେ ସମସ୍ତେ ମୃତ୍ୟୁବରଣ କରିବୁ, ତେଣୁ ସିଏ କହିଲେ ଆମେ ସମସ୍ତେ କାହିଁକି ଅଧା ଅଧା ଖାଇକି ମୃତ୍ୟୁବରଣ କରିବା, ତୁମେ ବଞ୍ଚ ଆଉ ମୁଁ ମରିଗଲା ପରେ ମୋର ଯେଉଁ ଆଙ୍ଗୁଠି ରହିଛି, ସେ ଆଙ୍ଗୁଠିର ଯେଉଁ ହାଡ଼ ରହିଛି, ସେ ହାଡ଼ରେ ତୁମେ ପଶାକାଟି କରିବ, ସେ ପଶାକାଟି କଲେ ତୁମେ ଜିତିଯିବ ପଶା ଖେଳରେ। ତେଣୁ ଶକୁନି ଏଇ ପଶା ଖେଳରେ ଜିତି ଯାଉଥିଲେ, ସେଇଥିପାଇଁ ଏ ମୁଁ ଶୁଣିଛି ଏଇଭଳି ଭାବରେ। ଯାହା ହଉ, ତେଣୁ ଶକୁନି ପରାମର୍ଶରେ କ'ଣ କଲେ ନା ପଶା ଖେଳିବା, ତାକୁ ତ ଜଗୁଥିଲେ କେତେ ପଶା ଖେଳ ହବ, କୌରବମାନଙ୍କ ଦେହରେ ସେ ମଧ୍ୟ ପ୍ରତିଶୋଧ ନେବା ପାଇଁ ଚାହୁଁଥିଲେ, କେମିତି କ'ଣ ହବ ମୁଁ ସବୁ ଜାଣିନି ହେଲା ଠିକ ଭାବରେ, କିନ୍ତୁ ଏ ଘଟଣାଟା ଠିକ କଥା। ଯାହା ହଉ, ତେଣୁ ସେ କହିଲେ କ୍ଷତ୍ରିୟମାନଙ୍କର ଯେଉଁ ରହିଛି ଧର୍ମ, ତାଙ୍କୁ ଯଦି କିଏ ଆହ୍ୱାନ କରିବ ଯୁଦ୍ଧ କରିବା ପାଇଁ ଆହ୍ୱାନ କରିବେ, ସେ ମନା କରିବେ ନାହିଁ, ଏଇ କଥା ଭଗବାନ ମଧ୍ୟ କହିବେ, ସୁଖୀନ କ୍ଷତ୍ରିୟ ପ୍ରାପ୍ତ ଲଭତେ ଯୁଦ୍ଧ ମିଦୃଶିମ, ଏଭଳି ଭାବରେ ଯୁଦ୍ଧ ଜଣେ ଯଦି ପ୍ରାପ୍ତ ହେବ କ୍ଷତ୍ରିୟମାନେ ସେମାନେ ଆନନ୍ଦିତ ହୋଇଯିବେ। ତେଣୁ ଯୁଦ୍ଧ ଏବଂ ପଶା ଖେଳକୁ ସେମାନେ ମନା କରିବେ ନାହିଁ। ତେଣୁ ଦୁର୍ଯ୍ୟୋଧନ ତାଙ୍କ ପିତାଙ୍କୁ କହିକିରି, ଧୃତରାଷ୍ଟ୍ରଙ୍କୁ କହି ତାଙ୍କୁ ପଶା ଖେଳ ପାଇଁ ଆହ୍ୱାନ କଲେ। ତେଣୁ ପଶା ଖେଳରେ ଯାହା ଘଟଣା ହେଇଛି ଆପଣ ସବୁ ଜାଣନ୍ତି, ଆମେ କହିବା ନାହିଁ। ତେଣୁ ପଶା ଖେଳ ହାରି ତାପରେ ସିଏ ଗଲେ 12 ବର୍ଷ ବନବାସ ଗଲେ, 1 ବର୍ଷ ଅଜ୍ଞାତବାସ। ତେଣୁ ଅଜ୍ଞାତବାସରେ ଯଦି ସେ ଧରିଦେବେ ପୁଣି 12 ବର୍ଷ ବନବାସ, ଏଇଭଳି ଭାବରେ ସତ ରହିଥିଲା। ତେଣୁ ଏଇଭଳି ଭାବରେ ସତ ପୂରଣ କରି 1 ବର୍ଷ ଅଜ୍ଞାତବାସ, ବିରାଟ ରାଜ୍ୟରେ ସବୁ 5 ପାଣ୍ଡବ ଦ୍ରୌପଦୀଙ୍କ ସହିତ 5 ପାଣ୍ଡବ 1 ବର୍ଷ କଟେଇଦେଲେ। ତେଣୁ ତାପରେ ବର୍ତ୍ତମାନ ଯେତେବେଳେ ସେମାନେ ଫେରିବେ ସେତେବେଳେ ଭଗବାନ ପଠେଇଲେ, ଶାନ୍ତି ଦୂତ ହିସାବରେ ପଠେଇଲେ ଦୁର୍ଯ୍ୟୋଧନ ଏ ପାଣ୍ଡବମାନେ ଭୀମ ଆଚାର୍ଯ୍ୟ ସେମାନେ ସବୁ ଶପଥ କରିଥିଲେ ଆମେ ହତ୍ୟା କରିବୁ, କାରଣ ଯେଉଁ ଦ୍ରୌପଦୀଙ୍କୁ ବସ୍ତ୍ର ହରଣ ହେଉଥିଲା ସେସବୁ ବହୁତ ପ୍ରକାର ଶପଥ ସବୁ ହେଇଛି। ତେଣୁ ସେମାନେ ଚାହୁଁଥିଲେ କୌରବମାନଙ୍କ ସହ ଯୁଦ୍ଧ କରିବା, କିନ୍ତୁ ତଥାପି ଯୁଧିଷ୍ଠିର ମହାରାଜ ଧର୍ମରାଜ ସିଏ ଭଗବାନ କହିଲେ, ପ୍ରଭୁ ଆପଣ ଯାଆନ୍ତୁ, ଶାନ୍ତି ଦୂତ ହିସାବରେ ଆମେ ଶାନ୍ତି ଚାହୁଁଛୁ, ଯୁଦ୍ଧ ଚାହୁଁନାହୁଁ। ତେଣୁ ମହାଭାରତରେ ସବୁ ବର୍ଣ୍ଣନା କରାଯାଇଛି, ଶାନ୍ତି ଦୂତ ହିସାବରେ ଯାଇଥିଲେ ଭଗବାନ। ତେଣୁ ଭଗବାନ ଚାହାନ୍ତି ନାହିଁ ଶାନ୍ତି, କିନ୍ତୁ ଯାହା ବି ହେଉ, କାରଣ ଭଗବାନ ଚାହୁଁଛନ୍ତି ପରିତ୍ରାଣ ସାଧନା ବିନାଶ ଆୟ ଦୁଷ୍କୃତମାନେ ବିନାଶ କରିବେ, ଧର୍ମ ସ୍ଥାପନ କରିବେ, ଯୁଧିଷ୍ଠିର ମହାରାଜ ରାଜା ହେବେ, ଦୁଷ୍କୃତିମାନଙ୍କୁ ସବୁ ବିଧାରଣ କରିବେ ଭଗବାନ। ତେଣୁ ଯାହା ହେଉ, ଭଗବାନ କିନ୍ତୁ ଯେଉଁ କହିଲେ ସେ ଅନୁସାରେ ଯଦି ଦୁର୍ଯ୍ୟୋଧନ ରାଜି ହେଇଥାନ୍ତେ ତାହେଲେ ମଧ୍ୟ ଶାନ୍ତି ହେଇଥାନ୍ତା। ଭଗବାନ କହିଲେ ଏ ପ୍ରକୃତରେ ସମଗ୍ର ପୃଥିବୀ ହେଉଛି ଯୁଧିଷ୍ଠିର ମହାରାଜଙ୍କର, କାହିଁକି ସେ ରାଜସ୍ୱ ଯଜ୍ଞ କରିଛନ୍ତି, ସମସ୍ତେ ରାଜା ତାଙ୍କର ବଶ୍ୟତା ସ୍ୱୀକାର କରିଛନ୍ତି, କିନ୍ତୁ ଅନ୍ତର୍ପକ୍ଷେ ଯଦି ସବୁ ରାଜ୍ୟ ନ ଦେଇପାରିବ, ଅଧା ଯାହା ଅଧା ଦେଇଛୁ ସେ ଅଧାକୁ ଦିଅ ତାଙ୍କୁ। ତେଣୁ ଦୁର୍ଯ୍ୟୋଧନ କହିଲେ ଅଧା କ'ଣ ତ କିଛି ଦେବୁ ନାହିଁ, ନା 5 ଭାଇଙ୍କୁ 5 ଖଣ୍ଡି ଗ୍ରାମ ଦିଅ, ସେ ଗ୍ରାମରେ ମଧ୍ୟ ରହିଛି କ'ଣ କ'ଣ ଗ୍ରାମ ମାଗିଥିଲେ, ତେଣୁ ସେ 5 ଖଣ୍ଡି ଗ୍ରାମ ବିନା ଯୁଦ୍ଧ ସୂଚକରେ ମେଦିନୀ ମୁଁ ଦେବି ନାହିଁ, 5 ଖଣ୍ଡି ଗ୍ରାମ କ'ଣ ଦେବି। ତେଣୁ ଏଇଭଳି ଭାବରେ ଭଗବାନ ଯୁଦ୍ଧ ଘୋଷଣା କରି ପଳେଇ ଆସିଲେ। ତେଣୁ ତାପରେ ଉଦ୍ୟୋଗ ପର୍ବ ଆରମ୍ଭ ହୋଇଛି। ଉଦ୍ୟୋଗ ପର୍ବ ସବୁ ଯୁଦ୍ଧ ହୋଇଯିବ ବୋଲି ସବୁ ଡିକ୍ଲେୟାର ହୋଇଗଲା। ତେଣୁ ବର୍ତ୍ତମାନ ୱାର୍ଲଡ ୱାର୍ ହେବ, ୱାର୍ଲଡ ୱାର୍ ସବୁ ପୃଥିବୀର ସମସ୍ତେ ଯୋଗ ଦେବେ। ଇଏ ହେଉଛି ଫାଷ୍ଟ ୱାର୍ଲଡ ୱାର୍। ତା ପୂର୍ବରୁ ଗୋଟେ ଥର ହୋଇଥିଲା ୱାର୍ଲଡ ୱାର୍ ଦେବ ଆଉ ଅଶ୍ରମାମ ଭିତରେ, ବର୍ତ୍ତମାନ ହେଉଛି ସେକେଣ୍ଡ ୱାର୍ଲଡ ୱାର୍। ତେଣୁ ପାଣ୍ଡବ ପକ୍ଷରୁ ବା ଯୁଧିଷ୍ଠିର ମହାରାଜ ପଠାଇଲେ ଅର୍ଜୁନଙ୍କୁ ଭଗବାନଙ୍କୁ ସହାୟତା ମାଗିବା ପାଇଁ। କୌରବମାନ ପକ୍ଷରୁ ଦୁର୍ଯ୍ୟୋଧନ ଆସିଲେ ଭଗବାନ ସହାୟତା ମାଗିବା ପାଇଁ। ତେଣୁ ଭଗବାନ ଜାଣନ୍ତି ସବୁ, ଭଗବାନ ଯୋଗ ନିଦ୍ରାରେ ରହିଗଲେ, ଯୋଗ ନିଦ୍ରାରେ ଶୟନ କରିଗଲେ। ତେଣୁ କୌରବ ମାନେ ଦୁର୍ଯ୍ୟୋଧନ ହେଉଛନ୍ତି ତାଙ୍କର ସମ୍ମୁତି। ଦୁର୍ଯ୍ୟୋଧନଙ୍କର କନ୍ୟା ଲକ୍ଷ୍ମଣା ବିବାହ କରିଥିଲେ ସାମ୍ବକୁ, ଭଗବାନ କୃଷ୍ଣଙ୍କର ପୁତ୍ର ସାମ୍ବକୁ ବିବାହ କରିଥିଲେ, ତାଙ୍କ ସମ୍ମୁତି ହେବେ। ତେଣୁ ତାଙ୍କ ବେଡ଼ରୁମ୍କୁ ତାଙ୍କ ପ୍ରବେଶ ରହିଛି, ପଳେଇଗଲେ ଦୁମଦୁମ ନେଇ ପଳେଇଗଲେ ଦୁର୍ଯ୍ୟୋଧନ ମାନି ଦୁର୍ଯ୍ୟୋଧନ ସିଏ ଯାହା ସୀତାରାମ ହନୁମାନ ପଳେଇଗଲେ। ଭଗବାନ ଦେଖିଲେ ସେଇ ଶୟନ କରିଛନ୍ତି, ତାଙ୍କ ସାମ୍ନାରେ ଗୋଟେ ରହିଛି, ତାଙ୍କ ମସ୍ତକ ପାଖରେ ଗୋଟେ ଆସନ ରହିଛି, ସେ ଆସନ ବସିଗଲେ। ତାପରେ ପାଣ୍ଡବ ପୁତ୍ର ଆସିଲେ, ପାଣ୍ଡବ ଆସିଲେ, ତୃତୀୟ ପାଣ୍ଡବ ଅର୍ଜୁନ ଆସିଗଲେ। ତେଣୁ ଅର୍ଜୁନ ଦେଖିଲେ ଭଗବାନ ଶୟନ କରିଛନ୍ତି, ଦୁର୍ଯ୍ୟୋଧନ ସେଠି ବସିଛନ୍ତି, ତେଣୁ ସେ ଭଗବାନ ପାଦ ପାଖରେ ବସିଗଲେ। ପାଦପଦ୍ମ କେତେ ସୁନ୍ଦର, ଭଗବାନଙ୍କର ପାଦପଦ୍ମରେ ବସିଛନ୍ତି। ତେଣୁ ଭଗବାନଙ୍କ ଡ୍ରାମା ସରିଗଲା, ଭଗବାନ ଚକ୍ଷୁ ଖୋଲିଦେଲେ, ଚକ୍ଷୁ ଖୋଲିଦେଲେ ଯେତେବେଳେ ଦେଖିଲେ ଅର୍ଜୁନ ବସିଛନ୍ତି। ଅର୍ଜୁନ କେତେବେଳେ ଆସିଲ? ନା ଦ୍ୱାରକା ବି ମୁଁ ମଧ୍ୟ ଆସିଛି, ଆପଣଙ୍କ ସମୁଦି ମୁଁ ମଧ୍ୟ ଆସିଛି, ଆପଣ ଆସିଛନ୍ତି, ମୁଁ ଦେଖିପାରିନଥିଲି, ମୋତେ ଖବର ଦେଲେନି ଟିକେ, ଆଗରୁ ଟିକେ ଫୋନ୍ କଲେନି। ତେଣୁ କିନ୍ତୁ ମୁଁ ଯେତେବେଳେ ଯେହେତୁ ଆଗରୁ ଦେଖିଛି ଦୁର୍ଯ୍ୟୋଧନଙ୍କୁ ଏବଂ ଦୁର୍ଯ୍ୟୋଧନ ସରି ଅର୍ଜୁନଙ୍କୁ ଦେଖିଛି, ଏବଂ ଅର୍ଜୁନ ମଧ୍ୟ ସାନ ଭାଇ, ତେଣୁ ତାଙ୍କୁ ପଚରାଯିବ କ'ଣ ସେ ଚାହୁଁଛନ୍ତି। ଫାଷ୍ଟ ତାଙ୍କର ଚଏସ୍ ଦିଆଯିବ, ଟସ୍ ଜିତିଗଲେ ଅର୍ଜୁନ ବ୍ୟାଟିଂ କରିବେ ନା ବୋଲିଂ କରିବେ। ତେଣୁ ଭଗବାନ କହିଦେଲେ, ଦେଖ ଅର୍ଜୁନ, ମୁଁ ଶପଥ କରିଛି, ମୁଁ ପ୍ରତିଜ୍ଞା କରିଛି ମହାଭାରତ ଯୁଦ୍ଧରେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ମୋର ଯେଉଁ ସୈନ୍ୟବାହିନୀ ଯାଦବ ସୈନ୍ୟ ରହିଛନ୍ତି ସେମାନେ ଯୁଦ୍ଧ କରିବେ, ତୁମେ ଚାହିଁଲେ ତାଙ୍କୁ ନେଇପାରିବ। ତୁମେ କ'ଣ ଚାହୁଁଛ, ବ୍ୟାଟିଂ କରିବ ନା ବୋଲିଂ କରିବ? ତେଣୁ ଦୁର୍ଯ୍ୟୋଧନ ଏଣେ ପ୍ରମାଦ ଗଣିଲେଣି, କ'ଣ କରିବେ, ଅର୍ଜୁନ ତ ନିଶ୍ଚିତ ଦରକାର ସେନା ଦିଅ ବୋଲି, ଆଉ ମୁଁ କୃଷ୍ଣକୁ ନେଇ କ'ଣ କରିବି? କିନ୍ତୁ ଅର୍ଜୁନ କହିଲେ, ପ୍ରଭୁ ମୋର ସେନା କିଛି ଦରକାର ନାହିଁ, ମୋର ଆପଣ ଦରକାର, ଆପଣ ଯୁଦ୍ଧ ନ କରନ୍ତୁ, ମୋର ସାରଥି ଚାଲନ୍ତୁ। ତେଣୁ ଦୁର୍ଯ୍ୟୋଧନ ବହୁତ ଆନନ୍ଦିତ ହେଇଗଲେ, କହିଲେ ପ୍ରକୃତରେ ଅର୍ଜୁନ ବୋକା, ମୁଁ ଯାହା ଚାହୁଁଥିଲି ମିଳିଗଲା ମୋତେ। ତେଣୁ ତାଙ୍କ ଭିତରେ ଆହୁରି କଥୋପକଥନ ପୂର୍ବରୁ ସେ କହିଦେଲେ, ଦ୍ୱାରକାଧୀଶ ଆମେ ସନା ନେଇକି ମୁଁ ଚାଲିଲି ନା ଯାଆନ୍ତୁ। ସିଏ ବହୁତ ଖୁସି ସେନା ପାଇଗଲେ। ତେଣୁ ଭଗବାନ ପଚାରୁଛନ୍ତି, ଅର୍ଜୁନ ତୁମକୁ ଯେଉଁ ଭାଇ ପଠାଇଥିଲେ କ'ଣ ପାଇଁ ପଠାଇଥିଲେ, ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ନା ମୋତେ ନେଇକରି ଖେଳିବା ପାଇଁ, କ'ଣ କରିବା ପାଇଁ ପଠାଇଥିଲେ? ନା ପ୍ରଭୁ ମୋର ସୈନ୍ୟ କ'ଣ ଦରକାର, ଆପଣ ଯେଉଁଠି ଅଛନ୍ତି ମୋର ଆଉ କିଛି ଦରକାର ନାହିଁ, ମୁଁ ତ୍ରିଲୋକକୁ ବିଜୟ କରିଦେବି, କାରଣ ଆ ପୂର୍ବରୁ ଯୁଦ୍ଧ ପ୍ରସ୍ତୁତି ହୋଇଛି, ଅର୍ଜୁନ ବହୁତ ପ୍ରକାର ସବୁ ଅସ୍ତ୍ର ପ୍ରାପ୍ତ ହୋଇଛନ୍ତି, ଇନ୍ଦ୍ର ତାଙ୍କ ପିତା ଅସ୍ତ୍ର ଦେଇଛନ୍ତି, ଶିବଜୀଙ୍କ ସହିତ ଶିବଜୀ ପଶୁପତି ଅସ୍ତ୍ର ଦେଇଛନ୍ତି, ପାଶୁପତି ଅସ୍ତ୍ର ଦେଇଛନ୍ତି, ଏବଂ ସେ ସ୍ୱର୍ଗଲୋକ ଯାଇକି ସ୍ୱର୍ଗଲୋକ ମଧ୍ୟ ବିଭିନ୍ନ ପ୍ରକାର ଅସ୍ତ୍ର ସବୁ ଯୋଗାଡ଼ କରିଛନ୍ତି, ବହୁତ ଅସ୍ତ୍ର ସେ ଯୋଗାଡ଼ କରିଛନ୍ତି, ପ୍ରସ୍ତୁତି ହୋଇଯାଇଛି ସବୁ, ଯେଉଁ ବନବାସ ଭିତରେ ଏସବୁ ସବୁ କାର୍ଯ୍ୟ ସବୁ ହୋଇଯାଇଛି ତା ଭିତରେ। ତେଣୁ ଅର୍ଜୁନ କହିଲେ, ମୋର କେହି ଦରକାର ନାହିଁ, ଆପଣ ମୋ ସହିତ ଥିଲେ ମୁଁ ତ୍ରିଲୋକକୁ ବିଜୟ କରିଦେବି। ଏଇଭଳି ଭାବରେ ଭଗବାନ ଗଲେ, ଭଗବାନ ସାରଥି ହୋଇକି ରହିଲେ। ତେଣୁ ଯେତେବେଳେ ଭୀଷ୍ମଦେବ ଶଙ୍ଖନାଦ କରିଦେଲେ, ସେ କୁହାଯାଉଛି ତତ୍ସ ସଞ୍ଜନାୟନ ହର୍ଷମ, ଯେତେବେଳେ ଦେଖିଲେ ଭୀଷ୍ମଦେବ ଯେ ଏଇଭଳି ଭାବରେ ଦୁର୍ଯ୍ୟୋଧନ ଡରି ଯାଉଛନ୍ତି, ତେଣୁ ସେ ତାଙ୍କୁ ଆନନ୍ଦ ଦେବା ପାଇଁ ଶଙ୍ଖନାଦ କଲେ। ତସ୍ୟ ସଞ୍ଜନାୟନ ହର୍ଷମ କୁରୁବୃଦ୍ଧ ପିତାମହ ସିଂହନାଦ ବିନୋଦୋଚି ଶଙ୍ଖମ ଦଧ ପ୍ରତାପବାନ, ବହୁତ ଭୀଷଣ ଶବ୍ଦ କଲେ ଶଙ୍ଖ, ଏବଂ ଅନ୍ୟମାନେ ମଧ୍ୟ ସମସ୍ତେ ତଥା ଶଙ୍ଖସ ଭେର୍ଯ୍ୟସ ପ୍ରଣବ ଆନବ ଗୋମୁଖ ସହସହ ବେନନ୍ତ ସେ ସଶବ୍ଦ ତୁମୂଳ ଭବେ, କ'ଣ ଶଙ୍ଖ ପ୍ରଣବ ଆନକ ସବୁ ବିଭିନ୍ନ ପ୍ରକାର ବାଦ୍ୟ ସବୁ ଥିଲା, ସବୁ ବାଜି ଉଠିଲା। କୌରବ ପକ୍ଷରେ ବାଧି ଉଠିଲା ଏବଂ ସଞ୍ଜୟ କହୁଛନ୍ତି ସ ଶବ୍ଦ ତୁମୂଳ ଭାବେ ସେ ଶବ୍ଦ ହେଲା ଭୀଷଣ ଶବ୍ଦ ହେଲା ଖାଲି ଏତିକି କହିଲେ ଆଉ କିଛି କହିଲେନି କ'ଣ ତା'ର ରିଆକ୍ସନ୍ କ'ଣ ହେଲା କିଛି କହିବେ ନାହିଁ ପାଣ୍ଡବମାନେ ତାଙ୍କ ରିଆକ୍ସନ୍ କିଛି ନାହିଁ କ'ଣ କହିବେ କିନ୍ତୁ ତଥା ଶ୍ୱେତେଇ ହେଇ ଯୁକ୍ତେଇ ମହତୀ ଚନ୍ଦନେ ଚିତଉ ତାପରେ କ'ଣ ହେଲା ନା ଶ୍ୱେତେଇ ହେଇ ଯୁକ୍ତେଇ ଯେଉଁ ଶ୍ୱେତ ଧଳା ଅଶ୍ୱଯୁକ୍ତ ଯେଉଁ ରଥରେ ମହତ ମହାନ ରଥରେ ମାଧବ ପାଣ୍ଡବ ଶୈବ ଦିବ୍ୟ ସଖ ପଦବତୁ ମାଧବ ରହିଛନ୍ତି ପାଣ୍ଡବ ରହିଛନ୍ତି ଅର୍ଜୁନ ସବୁ ପାଣ୍ଡବମାନେ ସେମାନେ ତାଙ୍କ ଶଙ୍ଖକୁ ନାଦ କଲେ ସେଠି କହିଲେ ଦିବ୍ୟ ଶଙ୍ଖକୁ ଦିବ୍ୟ ଶଙ୍ଖ ସବୁ ନାଦ କରିଛନ୍ତି ସେମାନଙ୍କର ଶଙ୍ଖର ନାମ କୁହାଯାଇଛି ପାଞ୍ଚଜନ୍ୟ ଋଷିକେଶ ଦେବଦତ୍ତଂ ଧନଞ୍ଜୟ ପୌଣ୍ଡ୍ରଂ ଦଧ୍ମ ମହାଶଙ୍ଖ ଭୀମକର୍ମା ବୃକୋଦର କ'ଣ ଆନନ୍ଦ ବିଜୟ ରାଧା କୁନ୍ତିପୁତ୍ର ଯୁଧିଷ୍ଠିର ନକୁଳ ସହଦେବଶ ସୁଗସ୍ୱ ମଣିପୁଷ୍ପକୁ ତାଙ୍କର ସବୁ ଶଙ୍ଖର ନାମ ନିଆଯାଇଛି ଦିବ୍ୟ ଶଙ୍ଖ ସବୁ ତେଣୁ ଏହିଭଳି ଭାବରେ ଯେତେବେଳେ ସେମାନେ ପାଣ୍ଡବମାନଙ୍କ ପକ୍ଷରେ ଶଙ୍ଖନାଦ କରାଗଲା ସଘୋଷ ଧାର୍ତ୍ତରାଷ୍ଟ୍ରାଣା ହୃଦୟାନି ବେଦାରାୟ ସେ ଯେଉଁ ଶଙ୍ଖନାଦ କରାଗଲା ଏଇ ଧୃତରାଷ୍ଟ୍ର ସଞ୍ଜୟ କହୁଛନ୍ତି ତାଙ୍କ ସାର୍ଙ୍କୁ ଧୃତରାଷ୍ଟ୍ର ସାର୍ଙ୍କୁ କହୁଛନ୍ତି ଆପଣଙ୍କ ପୁତ୍ରମାନଙ୍କ ହୃଦୟ ବିଧାରଣ ହୋଇଗଲା ଆମର ଶ୍ରୀମନ୍ତ ରାଧାକୃଷ୍ଣ ସେ ମହାରାଜ କହନ୍ତି କେତେ ଜଣଙ୍କ ସବୁ ଏକ ଦୁଇ ସବୁ ହୋଇଗଲା ସେହିପରି ଶୁଣିକରି ସହ ଶବ୍ଦ ମାନେ ତାଙ୍କର ସବୁ ଶବ୍ଦ ଖାଲି ତୁମୂଳ ଭାବେ ବୋଲି କହିଗଲା କିନ୍ତୁ ଏଇଟା କହିଯାଉଛି ଧାତୁରାଷ୍ଟ୍ରାଣ ହୃଦୟାନି ବେଦାରାୟା ଧାତୁରାଷ୍ଟ୍ର ଧୃତରାଷ୍ଟ୍ରାଣ ପୁତ୍ରଙ୍କର ହୃଦୟ ସବୁ ବିଧାରଣ ହୋଇଗଲା ତେଣୁ ଅଥ ବ୍ୟବସ୍ଥିତାଣ ଦୃଷ୍ଟୁଆ ତାପରେ ଯେତେବେଳେ ସେମାନେ ସ୍ଥିର ହେଲେ ଏଇଟା ଦେଖିଲେ ଅର୍ଜୁନ ଦେଖିଲେ ଅଥ ବ୍ୟବସ୍ଥିତ ଦୃଷ୍ଟ ଧାତୁରାଷ୍ଟ୍ରାଣ କପିଧ୍ୱଜ କପିଧ୍ୱଜ ପାଣ୍ଡବ ଯେଉଁ ଅର୍ଜୁନଙ୍କର ଯେଉଁ ରଥ ରହିଛି ସେ ପତାକାରେ ରହିଛନ୍ତି ହନୁମାନ ରହିଛନ୍ତି କପିଧ୍ୱଜ ଥରେ ଯେଉଁ ପାଣ୍ଡବମାନେ ବନବାସରେ ଥିଲେ ସେହି ସମୟରେ ଦ୍ରୌପଦୀ ଗୋଟେ ଦେଖିଥିଲେ ସୁବର୍ଣ୍ଣର ପଦ୍ମ ତେଣୁ ସେ ଭୀମଙ୍କୁ ପଠାଇଲେ ସେ ସୁବର୍ଣ୍ଣ ପଦ୍ମ ଆଣିବା ପାଇଁ ଭୀମ ଯେତେବେଳେ ଯାଉଥିଲେ ସେତେବେଳେ ଜଣେ ମର୍କଟ ମାଙ୍କଟ ଜଣେ ବସିଥିଲେ ବାଟରେ ତେଣୁ ତାଙ୍କୁ କହିଲେ ଭୀମ କହିଲେ ତେଣୁ ଲାଙ୍ଗୁଡ଼ଟା ଇଏ କରି ରହିଛନ୍ତି ତେଣୁ କହିଲେ ଲାଙ୍ଗୁଡ଼ ହଟେଇ ଦିଅ ମୁଁ ଯିବି ପଦ୍ମ ଅନୁସନ୍ଧାନ ଯାଉଛି ନା ମୁଁ ବୃଦ୍ଧ ହୋଇଗଲିଣି ଆଉ ମୁଁ ଲାଙ୍ଗୁଡ଼ ଖୁଣ୍ଟି ପାରିଲି ତୁମେ ଟିକିଏ ଟେକି ଦିଅ ତେଣୁ ଭୀମ ଭାବିଲେ କ'ଣ ବୁଢ଼ା ମାଙ୍କଟ କହିକି ଗୋଟିଏ ଆଙ୍ଗୁଠିରେ ଟେକିଦେବ କିନ୍ତୁ ଆଙ୍ଗୁଠି କ'ଣ ସମସ୍ତ ଚେଷ୍ଟାରେ ଗୋଟିଏ ଲାଙ୍ଗୁଡ଼ିକୁ ଟେକି ପାରିଲେ ନାହିଁ ସେଇଠି ସେ ହନୁମାନ ତାଙ୍କର ଦର୍ଶନ ଦେଇଛନ୍ତି ତାଙ୍କୁ ହନୁମାନ ସେ ତାଙ୍କର ବଡ଼ ଭାଇ ସିଏ ହେଉଛି ପବନ ପୁତ୍ର ଇଏ ମଧ୍ୟ ପବନ ପୁତ୍ର ହନୁମାନ ଏବଂ ସିଏ ମଧ୍ୟ ପବନ ପୁତ୍ର ଭୀଷ୍ମଦେବ ଭୀମଦେବ ମଧ୍ୟ ପବନ ପୁତ୍ର ପବନଦେବଙ୍କର ପୁତ୍ର ହେଉଛନ୍ତି ଭୀମ ପବନଦେବ ନା କାହାର ପୁତ୍ର ପବନଦେବ ନାଇଁ କି ପବନ ପୁତ୍ର ନୁହଁ ହଁ ପବନ ପୁତ୍ର ତେଣୁ ସେ କହିଥିଲେ ତୁମେ ଯଦି ଯୁଦ୍ଧ ହେବ ମୁଁ ତୁମ ପତାକାରେ ରହିବି ତେଣୁ ଇଏ ଯେ ଶଙ୍ଖନାଦ କରୁଥିଲେ ସିଏ ମଧ୍ୟ ନାଦ କରୁଥିଲେ ତାଙ୍କର ହୁଙ୍କାର କରୁଥିଲେ ତେଣୁ ମାନେ ଧାତୁରାଷ୍ଟ୍ର ହୃଦୟାନି ବେଦାରାୟ ଖାଲି ନାଦରେ ଶଙ୍ଖନାଦ କୁହାଯାଏ ଭଗବାନଙ୍କ ଯେଉଁ ପଞ୍ଚଜନ ଶଙ୍ଖ ରହିଛି ସେଥିରେ ଶଙ୍ଖନାଦ କରାଯାଏ ଭକ୍ତମାନେ ଶୁଣି ଆନନ୍ଦିତ ହୋଇଯାଆନ୍ତି କିନ୍ତୁ ଅସୁରମାନେଙ୍କର ପତ୍ନୀମାନେ ଯେତେବେଳେ ଶୁଣନ୍ତି ତାଙ୍କର ଗର୍ଭପାତ ହୋଇଯାଏ ଏଭଳି କାର୍ଯ୍ୟ କରେ ଶଙ୍ଖନାଦ ତେଣୁ ଏଇଭଳି ଭାବରେ ଅଥ ବ୍ୟବସ୍ଥିତା ଦୃଷ୍ଟା ଧାର୍ତ୍ତରାଷ୍ଟ୍ର କପିଧ୍ୱଜ ପ୍ରଭୃତି ଶାସ୍ତ୍ର ସମ୍ପାଦେ ଧନୁରୁଦ୍ୟମ ପାଣ୍ଡବ ବର୍ତ୍ତମାନ ଅର୍ଜୁନ ଧନୁ ଧରି ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଗଲେ ସେତେବେଳେ ମଧ୍ୟ ତାଙ୍କର ବିଷାଦ ଆସି ନାହିଁ ତେଣୁ ଏଇଠି କୁହାଗଲା ତା ପୂର୍ବ ଶ୍ଲୋକ ଯେଉଁ କହିଲେ ଯେ ସେନୟର ଉଭୟ ମଧ୍ୟ ରଥମ ସ୍ଥା ପାଇଁ ଅଚ୍ୟୁତ ଋଷିକେଶ ତଥା ବାକ୍ୟ ଇଦମ ଆହ ମହିପତେ ଏହିଭଳି ଭାବରେ ଯୁଦ୍ଧ କରିବା ପାଇଁ ପ୍ରଭୁତ ହୋଇ ବହୁତ ଆଗ୍ରହ ହୋଇ ଯୁଦ୍ଧ କରିବା ପାଇଁ ତେଣୁ ଋଷିକେଶଙ୍କୁ କହିଲେ ଋଷିକେଶ କହିବାର ଉଦ୍ଦେଶ୍ୟ ହେଉଛି ସବୁ ଇନ୍ଦ୍ରିୟମାନଙ୍କର ସେ ହେଉଛି ପ୍ରଭୁ ଇଏ ବର୍ତ୍ତମାନ ଚାହୁଁଛନ୍ତି ଯୁଦ୍ଧ କରିବେ ଭଗବାନ ଚାହୁଁଛନ୍ତି ଯୁଦ୍ଧ ନ ହେଉ ଯୁଦ୍ଧ ହେବ କିନ୍ତୁ ଏଇ ଭଗବତ ଗୀତାର ଜ୍ଞାନ ଦେବେ ଭଗବାନ ଭଗବାନ କେଉଁଠି କ'ଣ ହେବ ସବୁ କହିପାରିବେ ଭବିଷ୍ୟତରେ କ'ଣ ହେବ ସବୁ ଜାଣନ୍ତି ଭଗବାନ ତେଣୁ 18 ଦିନ ଯୁଦ୍ଧ ଗୋଟେ ରହିଛି ଘଟଣା ରହିଛି ଜଣେ ଥିଲେ ଭୀମଙ୍କର ପୁତ୍ର ସେ ଥିଲେ ତାଙ୍କ ନାଁ କ'ଣ, ସିଏ ବହୁତ ଯୁଦ୍ଧ ହେବା ପୂର୍ବରୁ ପଚରାଗଲା କିଏ କେତେ ଦିନ ଲାଗିବ ଯୁଦ୍ଧ, ଭଗବାନ ସ୍ଥିର କରିଛନ୍ତି 18 ଦିନ ହେବ, କିଏ କେତେ ଦିନ ସବୁ କହିଲେ, ସେ ଯେଉଁ ଭୀମଙ୍କର ପୁତ୍ର ଜଣଙ୍କ ସିଏ କହିଲେ 1 ଦିନକୁ ଛାଡ଼ିଦେବି, ବେଲାର୍ସନ କଳସ କାହିଁ କହୁନାହାନ୍ତି କଥା, ଆପଣ ସବୁ ଜାଣିଛନ୍ତି। ତେଣୁ ବେଲାର୍ସନ କହିଲେ, ଭଗବାନ କହିଲେ ଦେଖିବା କେମିତି ତୁମେ ଯୁଦ୍ଧ କରିବ, ମୋତେ ଟିକେ ପରୀକ୍ଷା ଦେଲ, କ'ଣ ଗୋଟେ ସଙ୍କେତ ଦେଲ। ସିଏ ଗୋଟିଏ ତାଙ୍କର ସରରେ ଗୋଟିଏ ଲଗେଇଦେଲେ, ଟୀକା ଟିକେ ଲଗେଇ ଦେଇକରି ମାରିଦେଲେ ସର, ସମସ୍ତଙ୍କ ମୁଣ୍ଡ ଟୀକା ଦେଇଦେଇ ପଳେଇ ଆସିଲା ସେ ସର, ଯେ ସେ ମୃତ୍ୟୁବରଣ କରିବେ। ତେଣୁ ଭଗବାନ ତାକୁ ହତ୍ୟା କରିଦେଲେ। ଅବଶ୍ୟ ସେ ରହିଲେ, ଶେଷ ପର୍ଯ୍ୟନ୍ତ ରହିଲେ, ସେ ଚାହୁଁଥିଲେ ଦେଖିବା ପାଇଁ ଯୁଦ୍ଧ। ତେଣୁ ସେ ରହିଲେ, ଦେଖିଲେ ଯୁଦ୍ଧ ସରିଲା ପରେ, 18 ଦିନ ସରିଲା ପରେ ଯୁଦ୍ଧ, ସେତେବେଳେ ସବୁ କ୍ରେଡ଼ିଟ୍ ନେଲେ, ମୁଁ ଏଇଟା କଲି ସେ ସେଇଟା କଲି ସବୁ କହିଲେ, ବେଲାଡ଼ସନ୍ କହିଲେ ପ୍ରକୃତରେ କେହି କିଛି ମାରିନାହାନ୍ତି, କାରଣ ଭଗବାନ କହିବେ ସେ କଥା, ମୟେ ବେତା ନିହତା ପୂର୍ବମ ଏବଂ, ମୁଁ ସମସ୍ତଙ୍କୁ ମାରିସାରିଛି, ବେଲାଡ଼ସନ୍ ସେଇଟା ଦେଖିଲେ, ସେ କହିଲେ ମୁଁ ଦେଖୁଛି ଗୋଟିଏ ଚକ୍ର ଆସି ସମସ୍ତଙ୍କୁ କାଟି କାଟି ପଳାଉଛି। ଏ କଥା ଭୀମ ଶୁଣିଲେ ବହୁତ କିନ୍ତୁ ବହୁତ ଏମିତି ଗୋଟେ ଚାକଟା ମାରିଲେ ସେ ସେଇଠି ମୃତ୍ୟୁବରଣ କଲା। ଏସବୁ ଘଟଣା ସବୁ ରହିଛି। ଯାହା ହେଉ, ଭଗବାନ ଚାହିଁଲେ 18 ଦିନ ଯୁଦ୍ଧ ହେବ, ତା ପୂର୍ବରୁ ଏ ଭଗବତ ଗୀତାର ଜ୍ଞାନ ଦେବେ ଭଗବାନ। ବେଦାହମ ସମ୍ଭିତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କରୁଛନ୍। ଭଗବାନ ସବୁକିଛି ଜାଣନ୍ତି, ଅତୀତରେ କ'ଣ ହେଉଥିଲା, ବର୍ତ୍ତମାନ କ'ଣ ହେଉଛି, ଭବିଷ୍ୟତରେ କ'ଣ ହେବ, ଭଗବାନ ସବୁ ଜାଣନ୍ତି, କିନ୍ତୁ ଭଗବାନ କେହି ଜାଣନ୍ତି ନାହିଁ। ତେଣୁ ସେଥିପାଇଁ ହୃଷିକେଶ ଶବ୍ଦ ବ୍ୟବହାର କରାଯାଇଛି। ହୃଷିକେଶ ଏମାନେ ଅର୍ଜୁନ ଚାହୁଁଛନ୍ତି ଯୁଦ୍ଧ କରିବା ପାଇଁ, ସେ ମୋତେ ନେଇଯାଇକି ଦେଖିଦେବି, ମୁଁ ସେ ଅନୁସାରେ ଯୁଦ୍ଧ କରିବି, କାହାକୁ ପ୍ରଥମେ ମାରିବି, କାହାକୁ ଦ୍ୱିତୀୟ ମାରିବି, କାହାକୁ ଛୁଡ଼ି ନାହିଁ ବୋଲି ଭାବରେ ସବୁ ସ୍କିମ୍ କରିଦେଲେଣି ଅର୍ଜୁନ ମନ ଭିତରେ। ସବୁ ଦିବ୍ୟ ଅସ୍ତ୍ର ସବୁ ରହିଛି, ପାଶୁପତ ଅସ୍ତ୍ର କେଉଁଠି କାହାକୁ କେଉଁ ଅସ୍ତ୍ର ବ୍ୟବହାର କରିବି ସବୁ କଥା ଚିନ୍ତା କରି ସ୍କିମ୍ କରିସାରିଲେଣି। କିନ୍ତୁ ଋଷିକେଶ ଭଗବାନ ସବୁ ନିୟନ୍ତ୍ରଣକାରୀ ସିଏ, ତେଣୁ ଯେତେବେଳେ କହିଲେ ଇଦମ୍ ମାୟ ମହିପତେ ସେନୋର ଉଭୟର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ପକ୍ଷ ଯେଉଁ ସେନା ରହିଛନ୍ତି ତାଙ୍କ ମଝିରେ କରି ଆମର ରଥକୁ ସ୍ଥାପନ କରନ୍ତୁ। ଏ ଶ୍ଳୋକର ଭାଷାରେ ବଳଦେବ ବିଦ୍ୟାଭୂଷଣ କହୁଛନ୍ତି, ଇଏ ସର୍ବସାକ୍ଷିତ୍ୱ ଭଗବାନ ଯେଉଁ ଭଗବତ ଗୀତା କହିଲେ, ଇଏ କାହାକୁ ଲୁଚେଇ ଛପି କହିନାହାନ୍ତି, ସମସ୍ତଙ୍କ ଏ ସମସ୍ତ ସାକ୍ଷୀ ରହିଛନ୍ତି ସର୍ବସାକ୍ଷିତ୍ୱ। ତେଣୁ ଯାହା ହେଉ, ଭଗବାନ ଆଦେଶ ପ୍ରାପ୍ତ ହେଲେ, ଭଗବାନ ସିଏ ଅଚ୍ୟୁତ ସେଥିପାଇଁ ବ୍ୟବହାର କଲେ ଶବ୍ଦ ଅଚ୍ୟୁତ, ଭଗବାନ ହେଉଛନ୍ତି ଅଚ୍ୟୁତ, ସାରଥି ହେଲେ ମଧ୍ୟ ସେ ଭଗବାନ, ତାଙ୍କର କେବଳ ଚ୍ୟୁତ ହୁଏ ନାହିଁ, ଚ୍ୟୁତି ହୁଏ ନାହିଁ ତାଙ୍କର। ତେଣୁ ଭଗବାନ ଆଦେଶ ପ୍ରାପ୍ତ ହେଲେ, ଠିକ୍ ଅଛି ମୁଁ ତ ଡ୍ରାଇଭର ଅଛି, ଯାହା କହିବେ ମାଲିକ ଯାହା କହିବେ କହିକି ନେଇଗଲେ ଅର୍ଜୁନ, ଅର୍ଜୁନଙ୍କ ରଥକୁ ନେଇଗଲେ। ସେ ଯୋଶ୍ୟମାନ ଅର୍ଜୁନ ପୁଣି ଅଡ଼କଉଛନ୍ତି, ମୁଁ ଦେଖିବା ପାଇଁ ଚାହୁଁଛି, ଯୋଶ୍ୟମାନ ଅବକ୍ଷୟମ ଜ ଏତତ୍ ସମାସ, ଏଠି ଯେଉଁମାନେ ଅଛନ୍ତି, ଯଦି ଭଗବାନ କହିବେ କାହିଁକି ଅର୍ଜୁନ ଚାହୁଁଛୁ ମଝିରେ ନେବା ପାଇଁ, ମଝିକୁ ନେବା ପାଇଁ, ନା ମୁଁ ଚାହୁଁଛି ଦେଖିବା ପାଇଁ କିଏ କିଏ ଯୁଦ୍ଧ କରିବେ, ଧାତରାଷ୍ଟ୍ର ସେ ଦୁର୍ବୁଦ୍ଧି, ଏଇ ଯେଉଁ ଦୁର୍ବୁଦ୍ଧି ଧାତରାଷ୍ଟ୍ର ଧୃତରାଷ୍ଟ୍ରଙ୍କ ପୁତ୍ର ଏ ବିଶେଷ ଭାବରେ ଦୁର୍ଯ୍ୟୋଧନ ଏ ସବୁ ପ୍ରକାର ଆମ ପ୍ରତି ଅନ୍ୟାୟ କରିଛନ୍ତି, ସମସ୍ତେ ଜାଣିଛନ୍ତି, ଜାଣିକରି ମଧ୍ୟ ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ଯୋଗ ଦେଇଛନ୍ତି, ଯୁଦ୍ଧ ପ୍ରିୟ ଚିକିତ୍ସା ତାଙ୍କର ପ୍ରିୟ କରିବା ପାଇଁ କିଏ ଚାହୁଁଛନ୍ତି ଦୁର୍ବୁଦ୍ଧିମାନେ ସବୁ। ଏଇଭଳି ଭାବରେ କହି ଯେତେବେଳେ ଯାଉଛନ୍ତି ଭଗବାନ, ଏବଂ ଉକ୍ତ ଋଷିକେଶ ଗୁଡ଼ାକେଶ ନା ଭାରତ, ଗୁଡ଼ାକେଶ ଅର୍ଜୁନ ହେଉଛନ୍ତି ଗୁଡ଼ାକେଶ, ଗୁଡ଼ାକ ହେଉଛି ନିଦ୍ରା, ନିଦ୍ରାକୁ ସେ ଜୟ କରିଥିଲେ, ଭକ୍ତ ଯେ ସେ ନିଦ୍ରାକୁ ଜୟ କରିଥାନ୍ତି, ଭକ୍ତ ହେଉଛନ୍ତି ସତ୍ୟଗୁଣରେ ସେମାନେ ଥାନ୍ତି ଶୁଦ୍ଧ ସତ୍ୟ ସ୍ତରରେ। ତେଣୁ ଜଣେ ନିଦ୍ରା କେତେବେଳେ ଯାଉଛି ନା ତମ ଗୁଣରେ ସେ ଜଣେ ନିଦ୍ରା ଯାଉଛି, ତେଣୁ ସେ ତମ ଗୁଣକୁ ଜୟ କରିଛନ୍ତି ଗୁଡ଼ାକେଶ ବୋଲି କୁହାଯାଉଛି। ତେଣୁ ଯେତେବେଳେ ଗୁଡ଼ାକେଶ ଏହିଭଳି ଭାବେ କହିଲେ, ସେନୋର ଉଭୟର ମଧ୍ୟ ସ୍ଥାପିତ ରଥୋତ୍ତମ, ଭଗବାନ ଦୁଇ ସେନାଙ୍କ ମଧ୍ୟରେ ଏ ଉତ୍ତମ ରଥକୁ ସ୍ଥାପନ କରି କହିଲେ, ଏଇଠି କହିବେ ଭୀଷ୍ମ ଦ୍ରୋଣ ପ୍ରମୁଖତଃ ତାଙ୍କ ସାମ୍ନାରେ ଯେଉଁ ରହିଛନ୍ତି ଭୀଷ୍ମ ଦ୍ରୋଣ, ଏମାନେ ଭୀଷ୍ମ ହେଉଛନ୍ତି ସେନାପତି, ଦ୍ରୋଣ ହେଉଛନ୍ତି ଆଚାର୍ଯ୍ୟ, ସେମାନେ ସାମ୍ନାରେ ଠିଆ ହୋଇଛନ୍ତି, ତାଙ୍କ ପାଖକୁ ଯାଇ ରଖିଦେଲେ ରଥକୁ ରଖିଦେଲେ, ସର୍ବେଶାନ୍ତ ମହିକିତା, ଆଉ ସବୁ ମହିକିତା ମାନେ ସବୁ ପୃଥିବୀର ୱାର୍ଲ୍ଡ ୱାର୍ ହେଉଛି ନା, ସବୁ ୱାର୍ଲ୍ଡର ୟୁରୋପ ଆମେରିକା କାନାଡ଼ା ସବୁ ସବୁଥିରୁ ଆସିଛନ୍ତି, ରୁଷିଆ ସବୁ ଲୋକ ଆସିଛନ୍ତି, ରାଜାମାନେ ସବୁ ଆସିଛନ୍ତି, ମୈଖିତାମ ଉବାଚ ପାର୍ଥ ପଶିତା, ଭଗବାନ ପାର୍ଥ ଭଗବାନ ଦେଖ ଉବାସ କହି ଭଗବାନ କହିଲେ ପାର୍ଥ ପଶେଇତା ପାର୍ଥ ଦେଖ, ଆମ ବିଶ୍ୱନାଥ ଚକୁରୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ଆଙ୍ଗୁଠି ଦେଖିକି କହିଲେ ଦେଖ ପାର୍ଥ ସମବେତାନ କୁରୁନୀତି, ଏ କୁରୁମାନେ ଏଠି ରହିଛନ୍ତି ଦେଖ, ଏ ଯେଉଁ ଆଙ୍ଗୁଠି ଦେଖିକି କହିଦେଲେ ସେଇଠି ତାଙ୍କର ବିଷାଦ ଆସିଗଲା। ତାପରେ ଅର୍ଜୁନଙ୍କର ଭାବ ପରିବର୍ତ୍ତନ ହୋଇଗଲା। ଆପରେ କହିବେ ସେ କଥା, ଆମର କଥା କିଛି ବିଶ୍ରାମ ଦେବା। ବିଶ୍ରାମ ଦେବା ପୂର୍ବରୁ ପଚାରିବା କ'ଣ କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି, ଆସନ୍ତାକାଲି ପୁଣି ଆରମ୍ଭ କରିବା ବିଶ୍ରାମ ଦେବା। ତାହେଲେ ଯା ଆସନ୍ତାକାଲି ଶନିବାର ଆମର ମିଟିଂ ଅଛି, ସେପଟେ ଅଛି ଗୋଟେ ସାଟର୍ଡ଼େ ସତ୍ସଙ୍ଗ ହେବ, ଆଉ ଗୋଟେ ଜାଗାରେ ହେବ, ଯଦି ପ୍ରଭୁ କହିବେ କହିବେ ସେ କହୁଥିଲେ, ନହେଲେ ଆପଣ ଯଦି ସେଠିକି ଯିବେ ଚାଲନ୍ତୁ ଯିବା। ଆମେ ସେଠି ଗୋଟେ ହନୁମାନ ମନ୍ଦିର ଅଛି, ସେଠି ସବୁ ଶନିବାର କଥା ହେଉଛି, ସେଠି ଭାଗବତ ଭାବ ଗୀତା ଆରମ୍ଭ ହେବ। ମୋତେ ଆଜି କହୁଥିଲେ ସନ୍ଦୀପ ମନ୍ଦିର କହୁଥିଲେ, ଯାହା ହେଉ ଦେଖିବା କ'ଣ। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ତାହି ଗୌରମାନନ୍ଦେ।